କୃଷ୍ଣ ବାସ୍ତବ ବସ୍ତୁ, ଚିନ୍ମୟ ବସ୍ତୁ, ସର୍ବତ୍ର ସେ ବିଦ୍ୟମାନ ଅଛନ୍ତି। ଯାହା ଆମର ଜିନିଷ ସବୁ ଆସିଛି, ଆମର ଶରୀର, ଆମର ଭବନ, ଏସବୁ ଫରେନ୍ ଏଲିମେଣ୍ଟ ଯାକ ଯାଏ, ସବୁ ବାହ୍ୟ ଜିନିଷ ବାହାରୁ ଆସିଛି। ଆତ୍ମପ୍ରବେଶ ଆବରଣ ଯେମିତି କାମ, କ୍ରୋଧ, ଈଶ୍ୱର ଧରିଲା ବେଳକୁ ସେସବୁ ଆସିଛି, ଏଟା ଫରେନ୍ ଏଲିମେଣ୍ଟ। ମଣିଷ ଶରୀର ଥିଲା ବେଳେ କାମରେ ଯେମିତି ଆମେ ବ୍ୟବହାର କରୁଛେ, ପଶୁ ଶରୀର ପଡ଼ିଲେ ସେମିତି ହୁଏ। ପଶୁ ଶରୀର ଯେମିତି କୁକୁର ଶରୀର, ଘୁଷୁର ଶରୀର, ସେମାନେ ଗୋଟେ ନିଜ ଶରୀର, କିନ୍ତୁ ସେଠି କାମର ପ୍ରଭାବ ହେଲା ସେମିତି ଯେ ବର୍ଷମାନେ ସେମାନେ କାମ ଦ୍ୱାରା ପ୍ରାପ୍ତ ହୁଅନ୍ତି। କେହି ଇନ୍ଦ୍ରିୟ ସଂଯମ କରିବା ପାଇଁ କିଛି କେହି ଗୋଟେ ଚେଷ୍ଟା କରନ୍ତିନି, ପଶୁ ପକ୍ଷୀ ଜୋଇନି, ସେମାନେ ସେଲ୍ଫ କଣ୍ଟ୍ରୋଲ ବାଇ ନେଚର। ଆମେ ଯେଉଁଥିପାଇଁ ଷ୍ଟ୍ରଗଲିଂ କରୁଛେ, ତାଙ୍କ ସେ ଷ୍ଟ୍ରଗଲିଂଟା ନାହିଁ, ଗୋଟା ଆହାର ପାଇଁ ଷ୍ଟ୍ରଗଲିଂଟା ସମାନ। ଆମେ ଯେମିତି କଷ୍ଟ କରିକି ଖାଉଛେ, ସେ ସେମିତି କଷ୍ଟ କରିକି ଖାଉଛେ, ପରେ ଆମ ପାଇଁ ଆହୁରି ଅଧିକା ଜିନିଷ ଡିପେଣ୍ଡେନ୍ସ ପାଇଁ, କୋଉଠି ରହିବା ଘର ଦରକାର, ମେଡିକାଲ ଫେସିଲିଟିଜ, ଗ୍ୟାସ ଭଲ, ତାଙ୍କର କିଛି ନାହିଁ, ପୁରା ନେଚର ସମାନ। ଦେଖିବାକୁ ଗଲେ ପଶୁ ମନୁଷ୍ୟ ଭିତରେ କିଛି ବିଶେଷ ଅନ୍ତର ନାହିଁ, ପୁରା ଗୋଟେ ସାଇଡ଼ରେ ଦେଖିବାକୁ ଗଲେ ସେମାନଙ୍କ ପାଇଁ ବେଟର। ଯଦି କୃଷ୍ଣ ଚେତନ ବିହୀନଶୀଳ ଗୋଟେ ଜୀବ ଯେତିକି କଷ୍ଟ ପାଉଛି, ପଶୁ ପକ୍ଷୀମାନେ ଏତେ କଷ୍ଟ ପାଉନାହାନ୍ତି, ମୋର ବିଚାରଧାରା ଯେତିକି ଜାଣିଛି। ସେମାନେ ବାସ୍ ନେଚର ହିସାବରେ ପ୍ରକୃତି ସାର ଭଗବାନ ତାଙ୍କୁ ସଜେଇକି ରଖିଛନ୍ତି, ତାଙ୍କ ଗୋଟେ ଜୀବନ ତାଙ୍କୁ ଖାଇବା ପାଇଁ ଦେଉଛନ୍ତି, ସେମାନେ କାମ କ୍ରୋଧ ଏସବୁ ଦ୍ୱାରା ପୀଡ଼ିତ ହଉନାହାନ୍ତି। ମନୁଷ୍ୟ ଜୀବନରେ ଆମର ସବୁ ପ୍ରକାର ଫେସିଲିଟି ଯୋଉ ଦିଆଯାଇଛି, ସବୁ ପ୍ରକାର ସୁବିଧାରେ ଦିଆଯାଇଛି, କେବଳ କୃଷ୍ଣଙ୍କର ଭୋଜନ କରିବା ପାଇଁ। କିନ୍ତୁ ଏ ଶରୀରରେ ଏଗୁଡ଼ିକ ହଉଛି ବଡ ଚ୍ୟାଲେଞ୍ଜ, କାମ କ୍ରୋଧ ତଟସ୍ଥ ଶକ୍ତିରେ ଜୀବ ରହିଛି ନା, ସେମାନେ ଚେତନାର କେବେ ଉନ୍ମେଷ କରିପାରିବେ ନାହିଁ। ମନୁଷ୍ୟ ଯେତେବେଳେ ଚେତନାର ଉନ୍ମେଷ ଅଛି, ତା ପାଇଁ ବହୁତ ପ୍ରକାର ବାଧ କରିଛି, ବହୁତ ପ୍ରକାର ବାଧ କରିଛି। ଯଜ୍ଞପତ୍ନୀ ମାନେ ଯେତେବେଳେ ଦର୍ଶନ କଲେ, ଯେତେବେଳେ ଏଭଳିଆ ଅବସ୍ଥା ପ୍ରାପ୍ତ ହୋଇଛନ୍ତି ସଖା ମାନେ ସବୁ ଦର୍ଶନ କଲେ, ବହୁତ ଖୁସି ହେଇଗଲେ। ମନୁଷ୍ୟ ଶରୀରରେ ଯେଉଁ ଅନର୍ଥ ନିବୃତ୍ତି ଗୋଟେ ଶବ୍ଦ ରହିଲା ନା, ଅନର୍ଥ ନିବୃତ୍ତି, ନିଷ୍ଠାତ୍ତ ରୁଚି ଆସକ୍ତି ଭାବ, ଏ ସ୍ଥିତି ସବୁ ପ୍ରାପ୍ତ ଭାବ ଭକ୍ତି ଯୋଗରେ, ଏହି ହେଉଛି ପ୍ରକୃତ ଭକ୍ତିର ଦଶା। ସବୁ ସ୍ୱାଦ ମିଳେ ଗୋଟେ ମ୍ୟାଡନେସ୍ ଭଳି ଭାବଦଶ କ'ଣ, ଗୋଟେ ଭାବରେ ଗୋଟେ ବ୍ୟକ୍ତି ସବୁବେଳେ ରହିବ, ସବୁବେଳେ ଭାବରେ ରହିବ, ସବୁବେଳେ ଯେକୌଣସି ଦ୍ରବ୍ୟକୁ ଦର୍ଶନ କରିବ, ଯେକୌଣସି ସବୁବେଳେ ତାର କୃଷ୍ଣ ସ୍ମରଣ ହବ, କୃଷ୍ଣ ସମ୍ବନ୍ଧ ଦର୍ଶନ କରିବ, ଭାବଦଶରେ ଆଉ ପତନ ଆଉ ନାହିଁ। ଭାବଦଶ ସେ ପ୍ରାପ୍ତ ହେଇଗଲା ମାନେ ତାକୁ ପ୍ରାପ୍ତି ଆଉ ବେଶୀ ବିଳମ୍ବ ହବନି, ପ୍ରାପ୍ତି ତାର ନିଶ୍ଚିତ ହେଇଛି। ଭାବଦଶ ଆସିଆ ତାର ଯୋଗ୍ୟପୁତ୍ର ମାନଙ୍କର ଯେଉଁ ଅବସ୍ଥାକୁ ଦର୍ଶନ କରିଛନ୍ତି, ବହୁତ ଖୁସି ହେଇଛନ୍ତି। ଏବଂ କୃଷ୍ଣ ଯଦି ମନା କରିଥିଲେ ତୁମେ କହିବନି ମୁଖ୍ୟତାର୍ଥ ବୋଲି, କିନ୍ତୁ ସେମାନଙ୍କୁ ପ୍ରକୃତିସ୍ଥ କରିବା ପାଇଁ ବା ସ୍ୱାଭାବିକ ଅବସ୍ଥାକୁ ଆଣିବା ପାଇଁ କହିଲେ ସୁଖା। ଦେଖ କୃଷ୍ଣ କ୍ଷୁଧା ଅଛ, ଜୀବନର କର୍ମ କର୍ମଟା ବାକ୍ୟଟା ସବୁଥିରେ ଯେମିତି ଶୁଣିଥିବ, କୃଷ୍ଣ ଭୋଗିଲା ସେଟା ଶୁଣିଲେ ତାଙ୍କ ଅନ୍ତର ଭିତରେ କିଭଳି ବ୍ୟାକୁଳତା ଆସିଲା। ଭାବଦଶାରେ ଥିଲେ ନା, କୃଷ୍ଣଙ୍କୁ ସେ ସର୍ବସ୍ୱ କରିଛନ୍ତି ନା, ତ କଷ୍ଟ ଲାଗିଲା। କୃଷ୍ଣ କ୍ଷୁଧାରେ ଅଛନ୍ତି, ଭଗବାନ କ୍ଷୁଧାରେ ଅଛନ୍ତି, ଜାଗତିକ ସମସ୍ୟା, ଜାଗତିକ ସୁବିଧା ଅସୁବିଧାକୁ ନେଇ କୃଷ୍ଣ ସେବା କରାଯାଏ। କୃଷ୍ଣ ସେବା ଯେଉଁମାନେ କରିଛନ୍ତି, ଭଗବାନ ଯେଉଁମାନେ ପାଇଛନ୍ତି, ସେମାନଙ୍କର ସବୁ ସୁବିଧା ଅସୁବିଧା ଥିଲା। ତୁମେ ଭାବରେ ତୁମ ପାଇଁ ଗୋଟେ ନୂଆ ଚ୍ୟାଲେଞ୍ଜ ଆସିକି ପହଞ୍ଚ ନାହିଁ, କିଛି ନାହିଁ, ଏସବୁ ବେକାର, ତୁମର ସଂସ୍କାର ସେତିକି ନାହିଁ, ତୁମେ ଧରିପାରୁନି। ତୁମ ପାଇଁ ଏତେ ସୁନ୍ଦର ବ୍ୟବସ୍ଥା ଅଛି, ଯେଉଁଟା ପୂର୍ବରୁ ତୁମ ପୂର୍ବରୁ ଯେଉଁମାନେ ରହିଥିଲେ ସେମାନେ ସେତିକି ବ୍ୟବସ୍ଥା ପାଇଲେ, ତୁମେ ଯେତିକି ଫ୍ୟାସିଲିଟି ରହିଛ, ଆମେ ଯେତିକି ଫ୍ୟାସିଲିଟି ନଥିଲୁ। ତୋର ସମସ୍ତେ ଗୋଟେ ମୋବାଇଲ ଅଛି, ତୁମେ କାହା ସାଙ୍ଗେ କଥା ହଉଛ, ସେତେବେଳେ ଆମେ କାହା ସାଙ୍ଗେ କଥା ହେବି, ସିନିୟର ସାଙ୍ଗେ କଥା ହେଇପାରିବୁ, ତାଙ୍କ ସାଙ୍ଗେ କଥା ବି ତୁମେ ହେଇପାରିବୁନି, ସେ ଜୁନିୟର ଭକ୍ତ ଯାହା ସାଙ୍ଗେ ବସିବ, ତୁମ ତ ମନା ହେଲା କୁଆଡ଼େ କୋଉ ଭକ୍ତକୁ ଲଗେଇଦେବ, କାହା ସାଙ୍ଗେ କଥା ହେଇଯାଉଛ, ସେତେବେଳେ କୌଣସି ପ୍ରଶ୍ନ ପଇସା କ'ଣ, 5 ପଇସା କୋଉଠୁ କହୁ। ଆମେ ସନ୍ୟାସ ପୂର୍ବରୁ ଆମକୁ 10 ଟଙ୍କା ବି ନଥିଲା, ଆମେ 50 ଟଙ୍କା ଧାର ଆଣୁଥିଲୁ ମନ୍ଦିର କୁଆଡ଼େ ଯିବା ପାଇଁ, ଦିଅ ତ ଆଜ୍ଞା ଆମେ ଫେରେଇଦେବୁ, କୌଣସି କୌଣସି ଗୃହସ୍ଥ ଭକ୍ତ ଆଗରୁ ନା କୌଣସି ଟ୍ରେନିଂ ସୁବିଧା ନଥିଲା, କାରଣ ଆଗେ ଆମେ ଚଳିନୁ ପ୍ରଭୁ ଦିଅନ୍ତୁ ମନ୍ଦିର ସେବା ଲଗେଇ ତୁମେ କହିଦେଉଛୁ, ଆମେ ସବୁ କେବେ ସେଇଟା ସବୁ ଆମର ଟ୍ରେନିଂ ନାହିଁ, କେଉଁଠି ସବୁ ମନା କରୁଛୁ, ତୁମେ କ'ଣ କାହାର ତୁମେ କିଛି ଭିକ୍ଷା ଆଣିପାରିବ, ତୁମେ ପ୍ରସାଦ ପାଇଁ ମନ୍ଦିରରେ ସାର୍ ଯାହା ତୁମକୁ ଦିଆ ହବ ମନ୍ଦିର ଦିଆ ହବ, ଏମିତି ଆମର କିଛି ସପୋର୍ଟର ନଥିଲେ ମନ୍ଦିର, ଯେମିତି ସବୁ ସପୋର୍ଟର ଆଜିକାଲି ସବୁ ସମସ୍ତେ ଜଣେ ସପୋର୍ଟର ଅଛନ୍ତି, ମୁଁ କିଏ ଖରାପ ଉଦ୍ଦେଶ୍ୟରେ ମୁଁ କହୁନି, ଯିଏ ବି ମନ୍ଦିର ରହିଛି ନା ଯିଏ ବ୍ରହ୍ମଚାରୀ ହେଇଛି ତାଙ୍କର ସପୋର୍ଟର କିଏ ଅଛନ୍ତି, ତାଙ୍କ ମୁଁ ପରୀକ୍ଷା କରେ, ତୁମେ ଯଦି ଅସୁବିଧା ପଡ଼ିଲା ମେଡିକାଲ ଅଫିସ ହେଲେ ସେ ପଇସା ପଇସା ପଠେଇଦେବେ ମନ୍ଦିର ନ ଦେଉଛି, ଆଉ କ'ଣ ଅସୁବିଧା ହେବ ପ୍ରଭୁ ଏଇଟା ଆମ ଦରକାର ସେ ପଠେଇଦେବେ ସାଙ୍ଗେ ସାଙ୍ଗେ, ଆମ ସହିତ ସବୁ କିଛି ନଥିଲା, ଆଉ ତୁମେ ହବନି ଯେ ଆମେ ସବୁ ମୂର୍ଖ ହେଇଥିଲୁ ବା ଆମ ଘରେ କିଛି ନଥିଲା, ସେସବୁ ସେମିତି ନାହିଁ, ସବୁ ଥିଲେ ବି ଆମକୁ ସେ ପରିସ୍ଥିତି ଚଳେଇବାକୁ ପଡ଼ୁଥିଲା, କାହିଁକି ଆମେ ଘରେ ଛାଡ଼ିଛୁ, ଘରେ ଛାଡ଼ିଦେଇଛୁ ଆଉ ଘରକୁ ଫେରିବୁ, ଭଗବାନ ପାଖରେ ରହିବାର ଅଛି ଆମ ତୁମର କେହି କୁଆଡ଼େ କୌଣସି ଭକ୍ତ ସବୁବେଳେ ବିଚାର କରିବା ଉଚିତ ନୁହେଁ, ଆମକୁ ବହୁତ ଅସୁବିଧା ହେଉଛି, ଆମକୁ ବହୁତ ଅସୁବିଧା ହେଉଛି ସମାଜ ପରି, ତୁମ ସମୟରେ ଯାହାର ବର୍ତ୍ତମାନ ରହିଛି ତା ପୂର୍ବରୁ ଆହୁରି ସେ ସମସ୍ୟା ଥିଲା, ସମସ୍ତେ ସବୁବେଳେ ଲାଗିବେନି ଜୀବନ ଜାଗତିକ ସୁବିଧା ଅସୁବିଧାରେ ଭଗବାନଙ୍କ ସେବା କରି ଜାଣ, ତୁମର ଅନ୍ତର ଭାବଟାକୁ ନିର୍ମଳ କର, ତୁମକୁ ସେବାର ସୁଯୋଗ ମିଳିବ, ପ୍ରଭୁ 70 ଟଙ୍କା ଧରି ବିଦେଶ ଯାଇଥିଲେ, 70 ଟଙ୍କା ଧରିକି ଯାଇଥିଲେ, ଯୋଉଟା ଯୋଉଟା ଇସ୍କନର ଯେକୌଣସି ଭକ୍ତର ବର୍ତ୍ତମାନ ପକେଟ୍ ହାତ ମାଡ଼ ତାକୁ 7000 ମିଳେ, 70000 ତା 7000 ଥିଲେ, 7000 70 ଟଙ୍କା ଧରିକି 40 ଟଙ୍କା ଧରିକି 70 ବର୍ଷ ସେ ଯାଇଥିଲେ, 40 ଟଙ୍କା ଧରିକି ଯାଇଥିଲେ ଗୁରୁଙ୍କ ଉପରେ, କେତେ ଜାଗତିକ ଅସୁବିଧା, କେତେ ସୁବିଧା ଅସୁବିଧା କଣ ସେ କରିଛନ୍ତି ସମସ୍ତେ, ଯୋଉମାନେ ଆଜି ସେଥିପାଇଁ ମୁଁ ସବୁ କୁହେ ନା ଦିଦି ପ୍ରଭୁପାଦ ତୁମେ ଜଣେ ସାଧକ ବୁଝିବା ପାଇଁ ଚାହୁଁଛ, ଭଗବାନ ବୁଝିବା ପାଇଁ ଚାହୁଁଛ ତୁମେ, କମସେ କମ ତୁମର ଯଦି କୃଷ୍ଣଙ୍କୁ ବୁଝିବା ପାଇଁ ଚାହୁଁଛ, ଆଉ କୃଷ୍ଣଙ୍କ ସେବା କୃଷ୍ଣଙ୍କ ଭକ୍ତିଟା କେତେ ଗୁରୁତ୍ୱ ବୁଝିବା ପାଇଁ ଚାହୁଁଛ, ତୁମକୁ ଚେଷ୍ଟା କର, ଆଉ ପ୍ରଭୁପାଦ ବୁଝିବା ପାଇଁ ଚାହୁଁଛ ତୁମକୁ କିଛି କରିବାକୁ ପଡ଼ିବ, ତୁମେ ଗୋଟେ କାମ କରିବାକୁ ପଡ଼ିବ, ତାପରେ ତୁମେ ଜାଣିପାରିବ ଭଗବାନ ପାଇବା ଚାହୁଁଛି, ପଳା ଗୋଟେ ଜାଗାକୁ ପଳା ସେଣ୍ଟର ଗୋଟେ କର, ପୁରା ନିର୍ମଳ ଉଦ୍ଦେଶ୍ୟ, ମୁଁ ଭଜନ କରିବି, ତୁମେ ଗୋଟେ ମନ୍ଦିର କର, ସେଠି ବ୍ରହ୍ମଚାରୀଙ୍କୁ ରଖ, ଆଉ ବିଗ୍ରହଙ୍କୁ ରଖ, ଆଉ ପ୍ରଚାର କର, ତାପରେ ତୁମେ ଜାଣିବ ଏ ଜଗତରେ ବହୁବାଦ କେତିକି ପରିଶ୍ରମ କରିଥିବେ, ଆଉ ଭଗବାନଙ୍କୁ ସେବା କରିବା, ଭଗବାନଙ୍କ ସେବାକୁ କଣ୍ଟିନ୍ୟୁ କରିବା, ଭକ୍ତମାନଙ୍କୁ ନେଇକି ଚଳିବା, ମନ୍ଦିରର ଦାୟିତ୍ୱ ନେବା, ଏଟା କେତେ ବଡ କଷ୍ଟ, ଆଉ ପ୍ରଭୁପାଦ କଣ କରିଥିବେ, ଆମ ପୂର୍ବରୁ ଲୋକମାନେ କଣ କରିଥିବେ ସେଟା ଜାଣି, ବାକ୍ୟ ବି ରହିଲେ ଚଳିବନି, କର୍ମ ବି ରହିବା ଦରକାର, ବହୁତ କବି ଅଛନ୍ତି ସେ କବିମାନଙ୍କୁ ଆୱାର୍ଡ ଦିଆଯାଏ ନା, ତୁ ଦେଖ ବହୁତ କବି ଅଛନ୍ତି, ଦେଖି ଜାଣିଛ ନା ନାହିଁ, କବି କବି ବର ଲେଖାଯାଉଛି, ଗ୍ରାମ୍ୟ କବି, ପଲ୍ଲୀ କବି, ଭକ୍ତ କବି, ସବୁ କବି ଆୱାର୍ଡ ଦିଆଯାଏ, ପ୍ରକୃତି କବି, ବାକ୍ୟ ବି ବହୁତ ଲୋକ ଲେଖକ ସେମିତି ଅଛନ୍ତି, ତାଙ୍କୁ ଆୱାର୍ଡ ପାର୍ଟିକୁଲାର ଆୱାର୍ଡ ଦିଆହଉଛି, କାହିଁ ଦିଆଯାଉଛି, ସେମାନେ କର୍ମ କରୁନାହାନ୍ତି, ସେଟା ବାକ୍ୟ ବି ରହିଲା ଭାବୁଛି, କିନ୍ତୁ ଲେଖୁଛନ୍ତି କି ସେ କର୍ମର ପ୍ରେରଣା ଦେଇଛନ୍ତି, ସେ ଗୋଟେ ପ୍ରକୃତି କବି, ସେ ପ୍ରକୃତି କେମିତି ବ୍ୟାଖ୍ୟା କରିଦେବ, ଜଣେ ପଢ଼ିଲେ ସେ କଣ କହିବେ ମୁଁ ପ୍ରକୃତିରେ ଏମିତି ସଜେଇବି, ସେଥିପାଇଁ ତାଙ୍କୁ ବାକ୍ୟ ବି ରହିଲେ ଚଳିବେ, କହିବା ଆମେ କହିବା ହଁ ଏମିତି କରୁଛି ସେ ଏମିତି କରୁଛି, ଇସ୍କନ ହଉଛି ତୁମେ ଠିକ ଅଛି, ଇସ୍କନ ବି ଖରାପ ରହିଛି, ମ୍ୟାନେଜମେଣ୍ଟ ଭୁଲ ରହିଛି, ଭକ୍ତମାନେ ତୁମେ ଗୋଟେ ଜାଗା ମନ୍ଦିର କର, ତୁମ ଜାଗା ଦିଆଯିବ, ଅଫରିଂ କରିଦିଆଯିବ, ଏଇ ଜାଗାକୁ ତୁମେ ଯାଅ, ଜିରୋ ବାଲାନ୍ସ ପଇସା ଦିଆଯିବ, ଯାଅ ଆରମ୍ଭ କର ପ୍ରୋଜେକ୍ଟ ଭଗବାନଙ୍କର, ତାପରେ ତୁମେ ବୁଝିପାରିବ ପ୍ରଭୁପାଦ କେସ୍, ଆଉ ପୂର୍ବ ଆଚାର୍ଯ୍ୟମାନେ କଣ କଷ୍ଟ କରିଛନ୍ତି କୁହନି, କିଛି କୁହନି, ଭକ୍ତି କହିବାର ଜିନିଷ ନାହିଁ, କରିବାର ଜିନିଷ, ଭକ୍ତି ଯେଉଁମାନେ କରିଛନ୍ତି ସେମାନେ କହିବା ବନ୍ଦ କରିଦେଇଛନ୍ତି, କବିମାନେ କହିବା ବନ୍ଦ କରିଦେଇଥିଲେ, କେବଳ କରୁଥିଲେ କୃଷ୍ଣଙ୍କ ପାଇଁ, କମ୍ପ୍ଲେନ୍ ତାଙ୍କର କିଛି ନଥିଲା, କେବଳ କମ୍ପ୍ଲେନ୍ ଗୋଟିଏ ଥିଲା, ଉଦ୍ଧବଙ୍କ ପାଖରେ ଅକ୍ରୁରଙ୍କ ପାଖରେ ଆମେ କୃଷ୍ଣ ସେବା କରିବୁ, ଏଇଟା ଭାବର ଜିନିଷ, ଆମ ମନ ଭିତରେ ଗୋଟେ ଭ୍ରମ ପଶି ଯାଇଛି ଜିନିଷଟା, ଆମେ କଣ ଗୋଟେ ବହୁତ ବଡ଼ ଆମେ କୃଷ୍ଣଙ୍କ ପାଇଁ ଆଶାର ଆସିନି, ଆମେ କୃଷ୍ଣଙ୍କ ସହିତ ସମ୍ପର୍କ ସ୍ଥାପନ କରିପାରୁ, ଆମେ ଗୋଟେ କଣ ଗୋଟେ ଟାଟା କମ୍ପାନୀ ଗୋଟେ ଲୋକ ଚାକିରି କରେ, ସେ କଣ କହୁଛି କମ୍ପାନୀ ପଳେଇଲେ ମୋର କିଛି ଅସୁବିଧା, ଟାଟା କମ୍ପାନୀ ବଡ କମ୍ପାନୀ, ଭାଇ ଟାଟା କମ୍ପାନୀ ଗଲେ ବି ମ୍ୟାନେଜର ଅଛନ୍ତି, ଲେବର ଅଛନ୍ତି, ତାଙ୍କ ତୁମକୁ ସଂଗ୍ରାମ କରିବାକୁ ପଡିବ, ସେଠି ତୁମକୁ ଚଳେଇବାକୁ ପଡିବ, ଆଡଜଷ୍ଟମେଣ୍ଟ ତୁମକୁ କରିବାକୁ ପଡିବ, ସେଠି ଇସ୍କନକୁ ତୁମେ ଦେଖିକି ଚାଲି ଆସିଛ, ଜାଣିବା ଦରକାର ଏଇଟା ଭଗବାନଙ୍କର ସେବା ଯାଜ୍ଞ, ସେବା ଯଜ୍ଞର ସ୍ଥାନ, ଏଠି ଗୋଟେ ସାଧକର ଜୀବନ, ଏଠି ବହୁତ ମୋତେ ଶିଖିବାକୁ ପଡିବ, ସାଧନ କରିବାକୁ ପଡିବ, ବହୁତ ଦୁଃଖ କଷ୍ଟ ସହିବାକୁ ପଡିବ, ନ ସହିଲେ ତୁମେ କାରଣ ଭକ୍ତ ହେଇପାରିବ? ଏହି କେହି ନିଜର ଭିତ୍ତିଭୂମିଟାକୁ ନିଜେ ସଜାଡ଼ି ପାରିବେନି। ନିଜର ଭିତ୍ତିଭୂମିଟା ତୁମେ ନିଜେ ସଜାଡ଼ିବା ପାଇଁ ଚାହୁଁଛ ତ ଠକିଯିବ। କହନ୍ତି ନା ଗୋଟେ କଣ କ୍ୟାରିୟର, କଣ ନିଜ କ୍ୟାରିୟରଟାକୁ ନିଜେ ଗଢିବ ନା ଆଉ ବାହାର ଦୁନିଆରେ କଣ କରନ୍ତି? ଆପଣ ତ କ୍ୟାରିୟରଟା ତ ଗୋଟେ ତ କ୍ୟାରିୟରଟା ନଷ୍ଟ ହେଇଯାଉଛି, ମାର୍କ କମିଗଲା, ଏଇଟା ଗୋଟେ କ୍ୟାରିୟର ଲାଇଫ ନାହିଁ, ସେମିତି କିଛି ଆମ ଜୀବନରେ ନାହିଁ। ଆମ ଜୀବନରେ କେବଳ ଗୋଟେ ଲକ୍ଷ୍ୟ ହେଲା କିନ୍ତୁ ଗୋଟେ କୃଷ୍ଣ ଗାନ କଥା ତୁମ ସେବା କରି ସୁଖ ପାଇ ସୁଖ ଦେବା। ଏଥିପାଇଁ ଏତେ ପ୍ରକାର ଟ୍ରେନିଂ, ଏତେ ପ୍ରକାର ଜିନିଷ ଚାଲିଛି, ଗୋଟେ ଡାଇରେକ୍ଟ ସ୍ପିରିଚୁଆଲ କନେକ୍ସନ, ସ୍ପିରିଚୁଆଲ ଜିନିଷ, ସେଥିରେ କିଛି ମାଟେରିଆଲ ପଶିପାରିବେନି। ସୁବିଧା ଅସୁବିଧା ଜାଗତିକ ତାକୁ କୌଣସି ଦେଖିଲେ ଚଳିବେନି। ଦେଖ ଯଜ୍ଞପତି ନା କେମିତି କେତେବେଳେ ଅସୁବିଧା ହେଇଥିଲେ, ଟୋଟାଲ ଅପୋଜିଟ୍ ନେଚର, ଜଣେ ଭାବରେ ମଗ୍ନ ହେଇକି ରହୁଛନ୍ତି, ଜଣେ କର୍ମକାଣ୍ଡ, ଯିଏ କର୍ମକାଣ୍ଡରେ ଆସକ୍ତି ହଉଥିବେ ତାହେଲେ ସ୍ତ୍ରୀ ଲୋକଙ୍କୁ କେତେ କଥା କହୁଥିବେ, ଏଟା ତିଆରି କର, ସେଟା ତିଆରି କର, ସେ ଖାଇବା ବସିଲା ବେଳକୁ ଆଚମନ କରୁଥିବେ, ଏଟାକୁ ଭୋଗ ଲଗା, ଏଟାକୁ ସେ ଦେଖ ନା ବ୍ରାହ୍ମଣ ମାନେ ଭୋଜନ କଲାବେଳେ କଣ କରିବେ, ଏ ଖାଲିର ଅନ୍ନ କାଢିକି ସ୍ତ୍ରୀ ଦେବେ, ସେଠି ଭୋଗ ଲଗାଉଥିବେ, ସେ ବେଦ ପଢୁଥିବେ, ଇଏ ଇଏ କୃଷ୍ଣ ଚିନ୍ତା କରୁଥିବେ। କେତେ ଜାଗତିକ ଅସୁବିଧାରେ ସେମାନେ ସବୁ ହେଇଛନ୍ତି, ଭଗବାନ ପାଇବାର ଅଛି ନା। ଟିକେ ବିଚାର କରିବା, ଗୋଟେ ଭାଗବତ ଶାସ୍ତ୍ର କେବଳ ଗୋଟେ ଗୁରୁଦେବ କୁହନ୍ତୁ ତୁମେ ଶୁଆ ଭଳିଆ ପ୍ରବାଦ କୁହନ୍ତୁ, ପ୍ୟାରେଟ ଲାଇଫ ଶୁଆ ଭଳିଆ ତୁମକୁ କହିଦେଲା ହବନି, ପଢିଦଉଛ କହିଦେବ, ଏ ଚର ଦ୍ୱାରା କହିଦେଲ, ତୁ ଅନୁଭବ କର ସେ ଭକ୍ତମାନେ କେତେ କଷ୍ଟରେ ଥିବେ। ଜଣେ ଯାହାର ପତ୍ନୀ ହଉଛନ୍ତି ଭାବଦଶା ପ୍ରାପ୍ତ ହେଇଛନ୍ତି, ତାଙ୍କର ସ୍ୱାମୀ ହଉଛନ୍ତି କର୍ମକାଣ୍ଡରେ ଆସକ୍ତ, ତାହେଲେ କର୍ମକାଣ୍ଡୀ ଲୋକ ପାଖରେ ଭକ୍ତଟା ରହିଲା କେତେବେଳେ କଷ୍ଟ, କିନ୍ତୁ ଆଚମନ କରୁଥିବେ କରୁଥିବେ, ତ ଯଦି ଖାଇବା ପାଇଁ ଇଏ ରଖିଦେଇଥିବେ ତ ସେ ଆଚମନ କରିକି ଓମ ସୁହା କରିକି ଆଇଲା ବେଳକୁ ତାଙ୍କର ଇଏ ମୁଣ୍ଡ ଖରାପ ହେଇସାରିଲେଣି, ସ୍ତ୍ରୀ ବିବର୍ତ୍ତ ସବୁବେଳେ ହେଇଯାଇଥିବେ ନା, ବହୁତ କଷ୍ଟ ସେ ସହନ୍ତି, କେବେ କିନ୍ତୁ ତାଙ୍କର ଭାବଟାକୁ ପ୍ରକାଶ ସ୍ୱୟଂ ପାଖରେ କରିପାରୁନଥିଲେ, କହିଲେ ସେମାନେ ବୁଝିପାରିବେନି, ଭୁଲ ବୁଝିବେ। ଜୀବନରେ ପ୍ରାର୍ଥନା ଭଗବାନଙ୍କୁ ଜଣେଇବାର ଅଛି, ସବୁ ଯେ ଜୀବନରେ କିଏ ଚାହୁଁଛି କିଛି କରିବାର ଅଛି, କୃଷ୍ଣଙ୍କୁ ଜଣେଇବାର ଅଛି, ଗୁରୁଙ୍କୁ ଜଣେଇବାର ଅଛି, ଆଚାର୍ଯ୍ୟମାନଙ୍କୁ ଜଣେଇବାର ଅଛି, ଅନ୍ତର୍ଭାବଟାକୁ ସେ ଜାଣିବେ, ତାଙ୍କୁ ପ୍ରାର୍ଥନା କର। ବହିର୍ମୁଖୀ ହୁଅନି, ସବୁବେଳେ ବହିର୍ମୁଖୀ ଭାବନା ସବୁ ରଖନି। ବହୁତ ଲୋକ ଆମକୁ କହିବେ, ବହୁତ ଲୋକ ଆମକୁ ଲୋକମାନେ ବହୁତ କିଛି କହିବେ, କିନ୍ତୁ ମୋଠୁ ଭଲ ଲୋକ ପାଇଗଲେ ତାଙ୍କୁ ବି କହିବେ, ତମକୁ ପଚାରିବେ। ଜଗତରେ ଆମେ ଲୋକଙ୍କ ପାଖରେ କିଛି ପାଇବା ପାଇଁ ଆସିନି, ତାର ଅର୍ଥ ନୁହେଁ ଯେ ଆମେ ଅଭଦ୍ର ହବା, କିନ୍ତୁ ଲୋକଙ୍କ ସମ୍ମାନରେ ଲୋକଙ୍କର ପ୍ରେରଣାରେ ଆମେ ଭକ୍ତି ବେଶୀ ଦିନ କରିପାରିବା ନାହିଁ, ସେ କନିଷ୍ଠ ସ୍ତର ରହିଯିବା, ସେଇଟା ଆମର ଲକ୍ଷ୍ୟ ନୁହେଁ। ଆମର ଲକ୍ଷ୍ୟ ହେଲା ଗୁରୁକୃଷ୍ଣଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବାକୁ ପଡିବ। କିଏ କଣ କରୁଛି ପ୍ରଭୁ ତା ସ୍ଥିତି ନେଇ ତାକୁ ଫଳ ଦଉଛି, ମୋର କଣ ମିଳିବ? ପ୍ରଭୁ ଯିଏ ତାର ଯାହା କହି କରିପାରିଲା କି ଭଲ କଥା ପ୍ରବଚନ ଦେଇପାରୁ, ତା ଭାଗ୍ୟରେ ସେ ତାର ଦେଲା, ମୋର କଣ କଣ କ୍ଷତି ହେଉଛି? କିନ୍ତୁ ଅଲଟିମେଟ୍ ଗୋଲ୍ ସେୟା, କି ଭଗବାନଙ୍କ ପ୍ରବଚନ ହଉ, କିଏ ଝାଡୁ ମାରୁ, କିଏ ସନ୍ୟାସ ହଉ, କିଏ ବୁଝାଇ ହଉ, କିଏ ରୋଷିଆ ହଉ, କିଏ ପରିଭ୍ରମଣ କରୁ, କିଏ ଉସେବା କରୁ, କିଏ ମାଟି ହାଣୁ, ଯାହା କର ସେ କୃଷ୍ଣ ପ୍ରୀତିଟା ତୁମର ଆସିବାର ଅଛି। କୃଷ୍ଣ ପ୍ରୀତି ନ ଆସିପାରିଲା, ଯେତେ ପ୍ରକାର ଅନୁଷ୍ଠାନ ହେଲା ବିଷ ପ୍ରତି ଲାଭ କଲ, କେବେ ବଡ ଛାଟ ସ୍ଥାନ ବଡ ତୁମେ ଭାବ, ସେଇ ସେଇ ଦଶାଟାକୁ ଆସିବାକୁ ପଡିବ, ତା ପାଇଁ ସବୁବେଳେ ସୁବିଧା ଅସୁବିଧା ରହିଛି, ଏଟା ସ୍ୱୟଂ ଶିଖିବାକୁ ପଡିବ। ଆଉ ସବୁବେଳେ ଚାହିଁବାକୁ ପଡିବ ମୋର ଅନ୍ତର୍ଭାବଟା କିଭଳି ଶୁଦ୍ଧ ହବ, ମୁଁ କିଭଳି କୃଷ୍ଣଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବି, ଗୁରୁକୃଷ୍ଣଙ୍କ ସହିତ କେମିତି ସମ୍ବନ୍ଧ ସ୍ଥାପନ କରିବି, ତାଙ୍କ ପାଖରୁ ମୋ ଆଗକୁ କିଛି ଗୋଟେ କନେକ୍ସନ୍ ରହିବା ଦରକାର, ଜ୍ଞାନର ବୁଦ୍ଧିର ବଳର ସବୁ କନେକ୍ସନ୍ ତାଙ୍କ ପାଖରୁ ରହିବା ଦରକାର। ତାଙ୍କ ସହିତ ଯଦି କନେକ୍ସନ୍ ଆମକୁ ନ ରହିଲା ତାହେଲେ ଆମର କ'ଣ ବୁଦ୍ଧି ଗୁଡ଼ା ସବୁ ଗୁଣ ଗୁଣକୁ ପଳାଇଛି, ଗୁଣକୁ ଚାଲିଲା ମାନେ ଆମେ ତ ନିର୍ଗୁଣ ସ୍ଥିତିକି ଯାଇପାରୁନି, ଆମେ ନିର୍ଗୁଣ ପୁରୁଷ ସହିତ ସମ୍ପର୍କ କଲେ କ'ଣ ହେବ, ସେ ତାଙ୍କ କରୁଣରୁ ସେ ନିର୍ଗୁଣ ଜ୍ଞାନ ଗୁଡ଼ା ଟିକେ ଆସିବ, ନହେଲେ ଗୁଣ ତୁମ ଗୁଣ ଗୁଣ ଯୁକ୍ତ ହେଇଯିବ, ଗୁଣ ଯୁକ୍ତ ହେଇଯିବ। ଗୋଟେ ସ୍ପିରିଚୁଆଲ ଲାଇଫର ହିଷ୍ଟ୍ରିଟାକୁ ତୁମେ ଦେଖିବ, ଗୋଟେ ଆଧ୍ୟାତ୍ମିକ ଜୀବନର ଗୋଟେ ବଡ ଇତିହାସ ତୁମେ ଖେଳେଇବ। ଯେତେ ଜଣ ଆଚାର୍ଯ୍ୟମାନେ ପ୍ରବଚନ ଦେଇଛନ୍ତି ତୁମେ ଖୋଲି ଆଣ, ସମସ୍ତେ ସବୁ ରଥକୁ ଖୋଲିଦିଅ, ଯୁବ ସ୍ୱାଇଁ ଗ୍ରନ୍ଥ ଖୋଲ, ରୂପ ସ୍ୱାଇଁ ଗ୍ରନ୍ଥ ଖୋଲ, ଦାସପୁ ସ୍ୱାଇଁଙ୍କର ଗ୍ରନ୍ଥ ଖୋଲ, ନରତମଙ୍କର, ଶ୍ୟାମାନଙ୍କର, ଯାହାର ଯାହା ସବୁ ଆଚାର ସବୁ ଗ୍ରନ୍ଥ ଖୋଲିଦେବ। ତାହେଲେ ତୁମେ କଣ କହିବ ବର୍ତ୍ତମାନ? ତୁମେ ଯଦି ଶୁଣିକି ଦୀପଦ ଶୁଣିକି ତୁମେ ନିରାଶ ହେଇଯାଉଛ, ତାଙ୍କ କଥା ଶୁଣିଥିବ କଣ ହବ? ଛାଡ଼ି ପଡ଼ିଯିବ। ରୋଷେଇ ଭକ୍ତ ସଂସ୍କୃତିରେ ଯୋଉ ସବୁ ଲେଖିଛନ୍ତି ଭାବ, ଯୋଉ ଜିନିଷ ସ୍ଥିତି ସବୁ ସବୁ ଲେଖିଛନ୍ତି, ଦାସ ଗୋସ୍ୱାମୀ ଯୋଉ ସ୍ଥିତି ସବୁ ଲେଖିଛନ୍ତି, ବିଳାପ ଗୋସ୍ୱାଞ୍ଜଳି, ସ୍ତବାବଳୀ, ଏ ଯୋଉ ଗ୍ରନ୍ଥ ସବୁ ଲେଖିଛନ୍ତି, ଯୋଉଟା ପଢିଲେ ତୁମେ କଣ ଏଇଟା ଜିନିଷ ହେଲା ଭଳିଆ ଲାଗୁ? ଭକ୍ତି ଠାକୁରଙ୍କର ଗୋଟେ ଗୋଟେ ଷ୍ଟେଟମେଣ୍ଟ ସବୁ ଛାଡ଼ି ପଡ଼ିବ। ସେ ଯୋଉ ସବୁ କଥା କହିଛନ୍ତି, ସେ ଗୋଟେ ଗୋଟେ କଥା ସବୁ ତୁମେ କଣ ଏସବୁ ଜିନିଷ? ଏତେ ଆଚାର୍ଯ୍ୟମାନଙ୍କର ଯୋଉ ଶିକ୍ଷା ରହିଲା, ସବୁ ସିଦ୍ଧାନ୍ତ ପରମ୍ପରା, ଏ ସ୍ଥିତି ସବୁ ସେ ଆଚାର୍ଯ୍ୟମାନଙ୍କ ସ୍ଥିତି, ଭକ୍ତିର ସ୍ଥିତି ହଉଛନ୍ତି ସେ। ସେଇ ତୁଳନାରେ ଆମେ ବହୁତ ନିଚେ ରହିଛେ, ସଂସ୍କାରଟା ସେତେ ପ୍ରବଳ ନାହିଁ। ଆମକୁ କେବଳ ଗୋଟିଏ ଜିନିଷ ଦରକାର, ଉଠିବା ପାଇଁ କେବଳ ଗୋଟିଏ ଜିନିଷ ଦରକାର, ସେ ତାଙ୍କର କରୁଣା, ଯାହାକୁ ଦେଖିଛି ତୁମେ, ତାଙ୍କର ତାଙ୍କ ଉପରେ ଭରସା କରିବା, ତାଙ୍କ ନିର୍ଦ୍ଦେଶରେ ଚାଲିବା, ଭଗବାନଙ୍କର ସେବା କରିବା, ସୁଖ ଦୁଃଖ ବହୁତ ସହାୟ କରିବାକୁ ପଡିବ ଭକ୍ତ ହେବା ପାଇଁ। ଏକ ସମ୍ପୂର୍ଣ୍ଣ ଜୀବନଟାକୁ ମାନେ ବିଚାରଧାରାକୁ ସବୁ ବଦଳେଇବାକୁ ପଡିବ, ସବୁ କନେକ୍ସନ୍ ତାଙ୍କ ସହିତ ରଖିବା, ସ୍ପିରିଚୁଆଲ ଏଇ କଥା ପଡ଼ିଥିଲା, ସ୍ପିରିଚୁଆଲ କନେକ୍ସନ୍ଟା ସବୁ ତାଙ୍କ ସାଙ୍ଗରେ ରହିବାକୁ ପଡିବ, ନହେଲେ ହେଇପାରିବନି। ବିଚାର ପୁଣି ତିନି ଗୁଣର ବୁଦ୍ଧିରେ ଆସିଗଲା ମାନେ ପୁଣି ଉତ୍ସାହ ଭାଙ୍ଗିଯିବ, ପୁଣି ଗୋଟେ ମୁଣ୍ଡ ଗୋଟେ ମୁଣ୍ଡ ଭିତରେ ଗୋଟେ କଣ ପଶିଯିବ, ଏଇଟା ହବ ନା? ପରିବାର ପରିବାର ଜୀବନରେ, ଯେମିତି ପାରିବାରିକ ଜୀବନରେ ସ୍ୱାମୀ ସ୍ତ୍ରୀ ତାଙ୍କର କାହିଁକି ଠିକ କରୁନାହାନ୍ତି? ଯେତେବେଳେ ସମ୍ବନ୍ଧଟା ତାଙ୍କର ଆଉ କହୁଛନ୍ତି ଆମେ ଏହା ସାଙ୍ଗେ ସମ୍ବନ୍ଧ ରଖିବି, ସେ ଆଉ ଆଚନ୍ନାହାନ୍ତି, ତ ମୁଁ ଡିଭୋର୍ସ କରିଦେବି ନହେଲେ ତାକୁ ଛାଡ଼ିକି ପଳେଇବି, ସେ କରିଦେଉଛି ସମ୍ବନ୍ଧ ରହିପାରିଲା। କିନ୍ତୁ ଯେତେ ଯିଏ ଆଜି ସ୍ୱାମୀ ସ୍ତ୍ରୀ ଯୋଉ ସମ୍ବନ୍ଧ କରିକି ରହିଛନ୍ତି ବାବୁ, ତାଙ୍କ ଭିତରେ କଣ ଡିସଏଗ୍ରିମେଣ୍ଟ ଅଛି କି ନାହିଁ? ଡିସଏଗ୍ରିମେଣ୍ଟ ଅଛି, ସବୁ କିଛି ରହିଛି, ସ୍ୱଭାବ ବି ପଡ଼େ ନା। ସେ ସ୍ତ୍ରୀ ବେଳେ ବେଳେ କୁହେ, ତମ୍ବାଳ ଲୋକ କି ରହିଥାନ୍ତା, ମୁଁ ବୋଲି ଖେଳ ଚଳୁଛି, ମୁଁ ସବୁ ଗାଁରେ ଶୁଣିକି ଆସିଛି ନା କଣ ବାବୁ ଲୋକ କୁହନ୍ତି ନାଇଁ, ତୁମ କଥାରେ କିଏ ଚଳୁ, ମୋ ଭଳି ମୁଁ ଖାଲି ଚଳୁଛି, ଏ ଖାଲି ପିଲା ଛୁଆଙ୍କ ମନକୁ ଦେଖି ମୁଁ ପଡ଼ିକି ରହିଛି, ତେଣୁ ମୁଁ କୋଉଦିନ ବାପ ଘରୁ ଯାଇସାରନ୍ତି। ସେ କହୁଛି ଯିବ କି ଛାଡ଼ିକି, ଯିବନି, ଯିଏ ଆଣିବି ମୋ ସ୍ୱଭାବଟା ତା ସ୍ୱଭାବଟା ଭରନା, କିନ୍ତୁ କଣ କରିବେ ପିଲା ଛୁଆ ଗୋଟେ ସମ୍ବନ୍ଧରେ ସେ ବାନ୍ଧିକି ପଡ଼ିଯାଇଛି। ଆଉ ଜୀବନ କଣ, ଯୋଉମାନେ ସବୁ ପାଇଛନ୍ତି, ଯୋଉମାନେ ଭଗବାନଙ୍କ ଯିଏ ପାଇଛନ୍ତି, ସେମାନେ ଗୋଟେ ସମ୍ବନ୍ଧ ଦେଖି, ସେ ଗୁରୁଙ୍କର କୃଷ୍ଣଙ୍କର ସମ୍ବନ୍ଧ ଦେଖି ଆଜି ଭଗବାନ ପାଇଛନ୍ତି, ନହେଲେ ତୁମ ଏ ଭୌତିକ ଜଗତ ଏଭଳି ତୁମର ସବୁ ସମ୍ବନ୍ଧ ତୁମକୁ ନିରାଶ ହେଇଯିବ। ସହଜ ତ ଆମେ ତିନି ଗୁଣ ଭିତରେ ରହିଛେ, ଆଉ ବିଭିନ୍ନ ପ୍ରକାର ଡିଷ୍ଟର୍ବ ଏଲିମେଣ୍ଟସ ବାହାରୁ ଆସିବ, ଭିତରୁ ଆସିବ, ସଙ୍ଗର ରହିବାର ଅଛି, ସବୁ ପ୍ରକାର ଜିନିଷ ରହିଛି ନା, ତୁମେ ନିରାଶ ହେଇଯିବ, ଏଇଟା ହବନି। ସମ୍ବନ୍ଧରେ ଯିଏ ରହିଛି ସିଏ ଆଉ କଣ କିଛି କହିପାରିବ, ଜାଣିଛୁ କୁଆଡେ କଣ କରିବା, ସେ ଗାଳି ଦଉଥିବ, ଭଲ ମନ୍ଦ କରୁଥିବ, ସବୁ କରୁଥିବ, ପୁଣି ତାକୁ ରୋଷେଇବାସ ଖାଇବାକୁ ଦଉଥିବ, ଭଲ ମନ୍ଦ କରୁଥିବ, ସବୁ କରୁଥିବ, ଛାଡ଼ିବ ସମୁଦ୍ରରେ ତ କଷ୍ଟ କରୁଛି ସବୁ ସମସ୍ତଙ୍କର। ଏଇ ଏଇ କଥାରେ ଆମର ପଡୁଛି ଚିନ୍ତା କିନ୍ତୁ ତୁମେ ଦେଖ ଯଜ୍ଞପତ୍ର ମାନେ କେତେ ଦୁଃଖରେ ରହିଥିବେ, ଭାବଟା ଯାହା ଅଛି ତାକୁ ପ୍ରକାଶ ସ୍ୱୟଂ ପାଖରେ କରିପାରୁନଥିବେ, କାରଣ ସ୍ୱୟଂ ରହିଲେ ସମ୍ପୂର୍ଣ୍ଣ ବିପରୀତ କର୍ମ କାରଣ, ସେ ଯିଏ ସ୍ୱର୍ଗ ଯିବା ପାଇଁ ଇଚ୍ଛା କରୁଛନ୍ତି ଇଏ ଭକ୍ତିରେ ଭାବରେ ଭାସୁଛନ୍ତି। ଆଜିକାଲି ଲୋକ ମାତା ଝିଅ କଣ କହିବ, ତୁମେ ତିଳକ ନ ମାରିବାର ଚାଲିଲି, ମୁଁ ଯାଇ ମୋ ମଠରେ ଯାଇ ରହିବି, ତୁମେ କଣ ଭକ୍ତି କହୁନ, କିଛି କହୁନ, ମୁଁ ରହିବିନି। ଆରେ ସମସ୍ତେ ବିପଦ ରହିଛନ୍ତି, ସୁଖ ଦୁଃଖ ସମସ୍ତେ ସହିଛନ୍ତି, ସମସ୍ତଙ୍କର କନେକ୍ସନ୍ କୃଷ୍ଣ ସହିତ ସବୁ ରହିଥିଲେ, ଭାବଟାକୁ ଆଗେ ଶୁଦ୍ଧ କରିବାକୁ ପଡିବ, ଅନ୍ତର ଭାବଟାକୁ ନିରୂପଣ କରିବାକୁ ପଡିବ, ନହେଲେ କଣ କିଛି ପାଇବ ଅନୁଷ୍ଠାନ କିଛି ଗୋଟେ କିଛି କାର୍ଯ୍ୟ ଦେବନି, ଶୁଦ୍ଧ ଭକ୍ତିରେ ଅବଶ୍ୟ କିଛି ନଷ୍ଟ ବି ହବନି, କିନ୍ତୁ ଶୁଦ୍ଧ ଭକ୍ତିରେ କିଛି ସହାୟକ ବିଶେଷ ହବନି। ଆଉ ତୁମେ ଗୁରୁକୃଷ୍ଣ ମୁଖକୁ ନ ଦେଖିବ ତ ସହିପାରିବନି, ଯେମିତି ପରିବାରର ପିଲା ଛୁଆ ଯାହା କରୁଛନ୍ତି, ପିଲା ଛୁଆଙ୍କ ମୁଖକୁ ଦେଖିକି ଗୋଟେ ସହିଯିବାକୁ ପଡୁଛି, ସେଇଟା ଭଗବାନଙ୍କ ମୁଖ ତୁମେ ନ ଚାହିଁବ, ତୁମର ଭଗବାନ ଆସକ୍ତି ନାହିଁ, ତୁମେ କୌଣସି ମଠ ମଧ୍ୟ ରହିପାରିବେନି, ଭଗବାନଙ୍କୁ ରଖିବେ, ପ୍ରଥମ ପ୍ରଭୁଙ୍କ ପ୍ରତି ଆସକ୍ତି ନାହିଁ ନା, ତୁମେ ଭକ୍ତି କରିବ ନା, କାହାକୁ ଭକ୍ତି କରିବ ମୁଁ ପ୍ରଶ୍ନ ପଚାରୁଛି। ତ ଭଗବାନ ଡାକିବାର ନାମ କଲେ ତ କାହାକୁ ଡାକିବ ନାହିଁ, ଜଗନ୍ନାଥ ପ୍ରଭୁ, ତୁମେ କେବେ କେଉଁ ବିଗ୍ରହଙ୍କ ପ୍ରତି ଆସକ୍ତି ରଖିବ ନା ନାହିଁ, ଭଗବାନ ତ ଆସକ୍ତି ରଖିବ କି ନାହିଁ, ନା ତୁମେ ନିରା କରିବା ଦେଇଯିବ, ହେ କୃଷ୍ଣ କୋଉଠି ଅଛ, କୋଉଠି କୃଷ୍ଣ ଅଛନ୍ତି, କେ କୃଷ୍ଣ ତ ପୂଜା କରୁଛ, କେରଣ୍ଡ କୃଷ୍ଣ କି, କେରଣ୍ଡ କୃଷ୍ଣ କଣ ଜାଣିଛ ନା ନାହିଁ, ତିରୁପତି କେରଣ୍ଡ କୃଷ୍ଣ ଜାଣିନ କଣ କଣ ପଛପଟେ କଲାଣି, ଏଇ ଯୋଉ ଆମର ସବୁ ସିମେଣ୍ଟ ବାଲା କରିବେ, ଯୋଉ ଶ୍ରୀକାଲାଣ୍ଡ କୃଷ୍ଣଙ୍କୁ ଘର ଟାଣି ଦେଇଥିଲି, ଫ୍ୟାନ ଭଗବାନ ତାର ଝୁଲୁ ଥିବ ଦେଖିଲ କିଛି, ଆମେ କଣ ସେ କି କ୍ୟାଲେଣ୍ଡର କୃଷ୍ଣଙ୍କୁ ପୂଜା କରିବା ଲୋକ, ହଁ କୃଷ୍ଣଙ୍କର ମୋ ଭକ୍ତ, କେଉଁ କୃଷ୍ଣଙ୍କର ଭକ୍ତ ତୁ, ତୋର କିଏ ଇଷ୍ଟ, ତୋ ଇଷ୍ଟ କିଏ, ଆମର ସ୍ପେସିଫିକ ଇଷ୍ଟ ଦିଆଗଲା ସବୁ ଆଚାର୍ଯ୍ୟ ମାନଙ୍କର ଇଷ୍ଟ, ତାଙ୍କର ସମ୍ବନ୍ଧ ନେଇକି ସେ ସବୁ ନାମ ଦେଲେ, କିଏ ଦେଲେ ରାଧା, ଯେମିତି ଲୋକନାଥ ଦେଲେ ମୋର ରାଧା ବିନୋଦ, ରୂପସ୍ୱାମୀ ଦେଲେ ରାଧା ଗୋବିନ୍ଦ, ରାଧା ଗୋପୀନାଥ, ରାଧା ମଦନ ମୋହନ, ରାଧା ରମଣ, ତାଙ୍କ ସେ ସମ୍ବନ୍ଧ, ତାଙ୍କ ରସର ତାଙ୍କ ସମ୍ବନ୍ଧ ରହିଲେ, ସେ କହିଲେନି ତ ନା କୃଷ୍ଣ କ୍ୟାଲେଣ୍ଡର କୃଷ୍ଣ, ମାନେ କିଏ କହିଲେ ନା ସେ କୃଷ୍ଣ ତ ଥିଲେ ବୃନ୍ଦାବନର କୃଷ୍ଣ, ତାଙ୍କୁ ଭଲ ପାଉଛି କଣ ବୃନ୍ଦାବନ କୃଷ୍ଣ, କୋଉ ବିଘ୍ନ ଚିନ୍ତା ନକରି କହିଲୁ ବାପା କହିବୁ କୃଷ୍ଣଙ୍କୁ ତୁ ଭଲ ପାଇବୁ ଦେଖିବା, କେଉଁ ବିଗ୍ରହ ଭଲ ପାଇବାକୁ ପଡିବ ନା, ଭଗବାନଙ୍କୁ ସମୁଦ୍ର ରଖିବାକୁ ପଡିବ ନା, ସବୁ କେମିତି ପ୍ରାର୍ଥନା ତୁମେ କାହାକୁ କରିବ, ସମ୍ବନ୍ଧ କାହା ସହିତ ତୁମେ ଯୋଡ଼ିବ, ହବ ଏମାନେ ତ ହେଇପାରିବନି, ଆଉ ଯାହାଙ୍କ ସହିତ ତୁମେ ସମୟ ଯୋଡ଼ିବା ପାଇଁ ଚାହୁଁଛ ଯେଉଁ ତାଙ୍କ ସହିତ ତାଙ୍କ ପାଇଁ କିଛି କରିବାକୁ ପଡିବ, ତାଙ୍କ ତାଙ୍କ ମୁହଁଟାକୁ ଚାହିଁବ ଆଉ ତୁମେ ସୁଖ ଦୁଃଖଟାକୁ ପାଇବ, ଆମର ସବୁ ଗୁରୁଦେବଙ୍କ କଥା ଦେଖିଛୁ ଆଉ, ଗୁରୁଦେବଙ୍କୁ କେତେ କଷ୍ଟ ଜୀବନରେ କେତେ କଷ୍ଟ ମାନେ କହିବାକୁ, ମାନେ ସେ ଇତିହାସ ସରିବନି ଯେତିକି କଥା ଆଣିଛି, ସେ ଇତିହାସ ସରିବନି ଯେତିକି ସରିଛି, ଆଜି ମନ୍ଦିରରେ ଲୋକ ଦେଖି ଦେଉଛନ୍ତି ଆ ମନ୍ଦିର ହେଇଯାଇଛି, ଇସ୍କନ ମନ୍ଦିର, ଇସ୍କନ ମନ୍ଦିର ଆଜି ଯେ ରହିଛି ସିଏ ବି ସେ ଜାଣିପାରୁନି, ସେ ଇସ୍କନ ମନ୍ଦିରଟା ଯିଏ କରିଛନ୍ତି, ଯିଏଠି କରିଛନ୍ତି 15 ବର୍ଷ 17 ବର୍ଷ ନା କେତେ 14-15 ବର୍ଷ ଅଧା କନଷ୍ଟ୍ରକ୍ସନ୍ ହେଇପାରିଲା, ଏବେ ଏବେ ସବୁ କନଷ୍ଟ୍ରକ୍ସନ୍ ଫାଟିଛି, ମୁଁ ଦେଖୁଥିଲି ସବୁ କାମ କରାହଉଛି, ଏତିକି ଏତିକି ସିମେଣ୍ଟ ସବୁ ଦିଆହେଇଛି, ଏତିକି ଏତିକି କଂକ୍ରିଟ ଉପରେ ଏତିକି ଏତିକି ସିମେଣ୍ଟ ସବୁ ଦିଆହେଇଛି, ଲେବର କରିବା ନାହିଁ, କଣ୍ଟ୍ରାକ୍ଟର ନେଇଥିଲା ସେ ପାଣି ହେଇଥିଲା ନାହିଁ, ଗୋଟେ ପଇସା ନାହିଁ, ଯିଏ ଯାହା କରି ମାଗି ଆଣି ଦିଅନ୍ତି, କୋଉଠି କ'ଣ ଲାଭ ମୋର ସ୍ୱୀକୃତି, ସେ ପଇସା ପାଣି ଦିଆହେଇନି, ତାପରେ ପାଣି ସବୁ ଟାଙ୍କିରେ ଆସେ, ଏଟା ପତ୍ରିଆ ଜାଗାଟା ନା, ସିମେଣ୍ଟରେ ବହୁତ ମାନେ ପାଣି ଦିଆହେଇନି, ବର୍ତ୍ତମାନ ଫାଟାଫଟି ଉଠିଯାଉଛି, 20-10 ବର୍ଷ ଉଠିବା ପାଣି ପାଣି ପଡ଼ିଲାଣି, ମନ୍ଦିର କମ୍ପ୍ଲିଟ କରିବାର ଅଛି, ପ୍ରବୋଧ କହିଛନ୍ତି କଷ୍ଟଟାକୁ କେହି କାଣିଛି, ଯିଏ ଗୁରୁକୁ ଚାହିଁବ, ଯିଏ ସମ୍ବନ୍ଧ ଗୁରୁଙ୍କ ସହିତ ସମ୍ବନ୍ଧ କୃଷ୍ଣଙ୍କ ସହିତ ସମ୍ବନ୍ଧ ଯିଏ ରଖିପାରିବ ସେ କଷ୍ଟ ସହିପାରିବ, ଯିଏ ସେଇଟା ନ ରଖିପାରିବ ସେ କେଉଁଠି ଚଳିପାରିବ, ସେ କେଉଁଠି ଚଳିପାରିବ, ତେଣୁ ଆମର ସୋସାଇଟି ଓରିଏଣ୍ଟେଡ୍ ହେଇ ରହିଛି, ସୋସାଇଟି ଓରିଏଣ୍ଟେଡ୍ ମାନେ ବି ଗୁରୁ ଓରିଏଣ୍ଟେଡ୍, ପ୍ରଭୁପାଦ ଓରିଏଣ୍ଟେଡ୍ ତୁମକୁ ହବାକୁ ପଡିବ କି ନାହିଁ, ଆଉ ଯେଉଁଠି ତୁମେ ଯିବ ସେଠି ସେବା ରହିଛି, ସେବା ରହିଛି, ଭଗବାନଙ୍କ ସେବା କରିବ, ଯାହା କିଛି କରିବାକୁ ପଡିବ, ଭଗବତ ସମ୍ବନ୍ଧ ତୁମେ ନରକ ରଖିପାରିଲେ ତୁମେ ବି ଦିନ ସମୟ ଆସିବ ସେଭଳି ନିରାକାରବାଦୀ ଗୁଡ଼େ ହେଇଯିବ, ଶ୍ରୀକୃଷ୍ଣ ଜପ କରୁଥିବ ଭଲ ମନ୍ଦ କରୁଥିବ, ଆଉ କେଉଁ କୃଷ୍ଣ କଣ ତାଙ୍କ ପାଇଁ କଣ କରିବି, କେଉଁ ସମ୍ବନ୍ଧ, ସମସ୍ତଙ୍କ ଇଷ୍ଟ ଅଛନ୍ତି ନା, ତୁମ ଆମର ଇଷ୍ଟ କିଏ ତାଙ୍କୁ କହି କହିବ, ରାଜାମାନଙ୍କ ଇଷ୍ଟ ଦେଉଥିଲେ, ରାଜାମାନଙ୍କ ସବୁ ଇଷ୍ଟ ଦେଉଥିଲେ, ପ୍ରତ୍ୟେକ ରାଜା ଯେତେ ଯୋଉ ଗଡ଼ଜାତ ରାଜା ସବୁ ଦେଖୁଛୁ, ଯେମିତି ଆମର ଆଳି ରାଜା, ତାଙ୍କର ଇଷ୍ଟ ସବୁ କିଏ ଥିଲେ, ଇଷ୍ଟ ସବୁ ତାଙ୍କର ଥିଲେ ନା, ତାଙ୍କ ଇଷ୍ଟକୁ ସେ ପୂଜା କରିବେ, ତାଙ୍କୁ ଦର୍ଶନ ନକଲେ ସେ ପ୍ରସାଦ ପାଇବେନି, ମୁଁ ସେବା କରିବି, ତାଙ୍କ ପାଠକୁ ଦର୍ଶନ କରିବେ, ପୂଜା କରିବେ, ଯୁଆଡେ ଯୁଦ୍ଧ ଯୁଆଡେ ଯିବେ ଯାହା କରିବେ, ଯୁଦ୍ଧକୁ ଯାଆନ୍ତୁ ଯୁଆଡେ ଯାଆନ୍ତୁ, ସେ କଣ କରିବେ, ତାଙ୍କୁ ତାଙ୍କ ଦ୍ୱାରା ଆଜ୍ଞା ମାଳା ନେବେ, ତାଙ୍କୁ ପଚାରିବେ, ତାଙ୍କ ଦର୍ଶନ କରିବେ, ଯିବେ, ଇଷ୍ଟ ରହିବ ନା, ଆଉ ଏଇ ଯେ କଣ ଯୋଉ ବିସ୍କୁଟ କୋଳରେ କୋଉ କୃଷ୍ଣ ଥିବେ, କ୍ୟାଲେଣ୍ଡର ଯୋଉ କୃଷ୍ଣ ଥିବେ ତାକୁ ଆଣିକି ରଖିଦେବି, ପୂଜା କରିଦେବି, ଛୁଆମାନେ ପୂଜା କରନ୍ତୁ, ଇତିହାସରେ କୋଳ କୃଷ୍ଣ ଛୁଆମାନେ ସବୁ ରଖିଦେବି, ଇତିହାସରେ କୋଳ କୃଷ୍ଣ ଫଟୋ ଥିବ ତାକୁ ସଜେଇ ସଜେଇ ଛୁଆମାନେ ରଖିଦେବି, ତାଙ୍କୁ ଭଲ ଲାଗୁଛି କୃଷ୍ଣ ସେ ରଖିଛନ୍ତି, କିନ୍ତୁ ତା ଅର୍ଥ କଣ, ଏ କୃଷ୍ଣ ଆଗରେ ମିକ୍ସଚର ବିସ୍କୁଟ ଖାଇବେ, ଛୁଆ ଦେଖିନି ଛୁଆ ତାଙ୍କର କଣ ଅଛି, ନା କୃଷ୍ଣ ଆମର ସେଇ ପାଠ ନା କଣ, ଆମର କଣ ସେପଟେ କି, ମୁଁ କୃଷ୍ଣ ଭକ୍ତି ତିଳ କରିଦେଲେ ମାଳି କରିଦେଲେ ତା ସହିତ ଆଉ କଣ କି ସମ୍ବନ୍ଧ ନାହିଁ, ଗୁରୁ କୃଷ୍ଣ ସହିତ ସିଏ ହେଇପାରିବେ ଲୋକ ସେଇଟା ନାହିଁ, ଆଉ ସେତିକି ଯେ ସମ୍ବନ୍ଧରେ ତୁମେ ସ୍ଥାପନ ନ କରିପାରିବ ହେଇପାରିବନି, ଗୁରୁକୃଷ୍ଣଙ୍କ ମୁଖକୁ ତୁମେ ନ ଚାହିଁପାରିବ ତୁମେ ଶୋଇପାରିବନି, ଆଉ ଯିଏ ବି ସଂସାର ବଞ୍ଚିକି ରହିଛନ୍ତି ତ তুই ভাবনি কেহিবি কেহিবি কৌশী আচার্য জীবন যে সে কেবল তাঙ্কর গুরু ভাই সব শুয়েছেন সিপাহী যেতে সংস্থা শুয়েছে পর্সোনালি তার কিছু প্রবলেম নাই যোগ রয়েছে সে পর্সোনালি কারোর কিছু প্রবলেম নাই জন ভজন করিয়া লোকের পর্সোনাল কিছু প্রবলেম নাই ভজন করিয়া লোক বঞ্চিয়া লোকের প্রবলেম হচ্ছে যে চাহিদা বঞ্চিবি সে মরিব যুয়াড়ে যাব কারণ সে তার মাইন্ড তো সপোর্ট করবে না তার পরমাকে তো সপোর্ট করবে সে বঞ্চিয়া হয়ে যাচ্ছে চালাই করি কি সে সেবা করার উদ্দেশ্য নাই ভজন করার উদ্দেশ্য নাই সে যোড়ে যোড়ে ঠকি যাব তাই তার পরমাকে সপোর্ট দেবে তার সপোর্ট তার ক্রেজি করে তার মাইন্ডকে বলে দেবে ঘুরে দেবে কারণ এই জগতরে ভগবান তৈরি করছেন না ভগবান নিজে কার্য করছেন ভগবান নিজে আজ পান্ডব মানে যুদ্ধ করছেন সব কারণ ভগবান নিজে করছেন তুমি কেমতি গোটে উপজীবী হয়েকি বঞ্চিযিব কে বঞ্চিব ভগবান দেবেন তুমি কেবে সহযোগ করিবে সহায়তা করিবে ভোজন করে লোক পাই সব জায়গা আছে কিন্তু ভগবান কাহিঁকি সেমানে কাহিঁকি আজ এত ধন্দা করছেন কেবল গোটে আসক্তিরে পড়ি গেছে গুরুঙ্ক আসক্তি কৃষ্ণকর আসক্তি সেইটা তাঙ্কর দিনে সকসেস তো জীবন এতে যে সুখ দুঃখ সহিবে ভগবান তো বাস্তব না সে চিন্তা করে আরে ইয়ে মোর এত সুখ দুঃখ সহিছি কা পাই মো পাই কিন্তু প্র্যাকটিক্যাল তো সে যোড়ি যাবে সে নিশ্চিত করে পারে গোটে পরিবার সহি গোটে পরিবার রহলে এত সহিয়া পড়ে না যে মঠবাসী দায়িত্ব নেই না সে জাণিপারিবে যে মঠে রহিকি তাঙ্কর কিছু গোটে পার্সিয়াল সেবা করিদিয়ে তাঙ্ক জীবন ঘটে দিয়ে সেমানে জাণিপারিবে যে কিছু দায়িত্ব নেই জীবনে করছেন কিন্তু প্রভু শিষ্য মানে দায়িত্ব নিয়ে আজ প্রভুপাদ মিশন সব করেছেন সে বহুত শুয়েছেন তুমি সেটা কর তা তো বুঝিপারিবে তুমি কোন তোমার জবটা করেদেলে তোমার পুরো পার্সিয়ালিটি সেবা করেদেলে তোমার ডিমান্ড বি রহিলা আমার দরকার আমার এটা দরকার তোমার সেটা দরকার যে হোল উপরে কলেকশন করে সব জিনিস আনুছি মন্দির কু দেখুছি পূজারি কে দেখুছি রোষিয়া কু দেখুছি সে তখন স্টার্ট করেছি বিগিনিং রু সে কোন কেমতি অবস্থায় গোটে সংসার এত নির্যাতনা হবে সংসারে তো চিন্তা হবে সংসার কোন সংসার তো কিছু নাই পয়সা তোমার সংসার ডর লাগুছে সংসার কত মু জানি সংসার কিছু অসুবিধা নাই স্ত্রী পড়েলা 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 কোন হেলা অসুবিধা আছে স্ত্রী পড়েলা অসুবিধা কিছু অসুবিধা নাই স্ত্রী পড়েলা পড়েলা যা আছে পয়সা পত্র দেয় ভৌণী কয়ে দেন কোন আমার পড়ে কোন কোয়াড়ে পড়ে যাবো কোন অসুবিধা হচ্ছে কোন ফুটে খাইবো কোন অসুবিধা খাইলে ন খাই পারবো কোন আহার কেন্দ্র বা কোন এটা বাহারি হ্যাঁ কেতে টাকা এটা অন্য টাকা দিচ্ছে পাঁচ টাকা দেখুটে নাই কিছু নাই গঞ্জাম পড়ে দেবা মন্দির দেখতে মানে কাছে পারশু তাঙ্কর পারশু কুহ পারশু কুহ না দেখ হ্যাঁ টকাটে টকাটে তো এতিকি অর্ণ এতিকি অর্ণ ডালমুটি খাই দেব কম কষালা মশালা দল দেব খাই দেব বুঝি পড়ো স্ত্রী ক সংসারে কোন কষ্ট হচ্ছে কিছু কষ্ট এটা দায়িত্ব কিছু নাই না আসক্তি পড়লে তো দায়িত্ব নেব সংসারে যদি তোর ন পড়ে গেল কিছু অসুবিধা তো পড়ে যাবে কম বুঝেছি আর ভগবান যদি মঠ মধ্যে তুমি তৈরি করতে ভগবান রক্ত যাব কুয়াড়ে তুমি ছাড়ি পারিবনি সবু সহিবাকু পড়ে কেতে আসবে কেতে পড়ে তা অসুবিধা হওয়া তাই রয়ে তা অসুবিধা অসুবিধা হওয়া পড়ে যাবে তুমি কিছু হয়ে তুমি কোন করছ ভগবান মানি দিয়েছ টকিছ শহ শহ নির্যাতন তোমার সহিবাকু পড়ে হাজার লোকের কথা সহিবাকু পড়ে হাজার কাম করিয়া পড়ে হাজার দায়িত্ব নেওয়া পড়ে বিবাহ তো কিছু নাই গোটে স্ত্রী ভালো পড়ে গেল বড় না পড়ালে পড়ে গেল পড়ে গেল কোন অসুবিধা হয়ে যাচ্ছে অগ্নিপথ ভিতরে দিয়ে যাইছেন সেইটা হিঁ সুততা সেই সেই সহনশীলতা হি তা ভগবান ভগবত প্রাপ্ত সাহায্য করছে সমস্ত এবার সহিছেন কাহকে তুমি ভাবনি কে সহি না সতেরো বর্ষ বয়সের প্রভা যা হোলে এটিকি যা সেটিকি যা সেতু যাচ্ছিল সব বিদেশ যাচ্ছিল সব বিভিন্ন জায়গা যাচ্ছিল প্রভাত সব সে জন প্রভাত জন শিষ্য ভেটিলি সে মায়াপুর যাইলে মায়াপুর গেলে সে গোবর উঠুছে আমার সন্ন্যাসীর লাস্ট ইয়ার থাকবে গোসলা যা দেখে গাই গাই ভোট গলি দেখলি গোমা দা উঠে বিদেশি যেন বয়স্ক লোক জন গোসলা গাই উঠুছে গলি যাই তার গাড়ি ভিতরে যাই না বসিলি বসে তা পচারি ঝিও না কোন কহিলা মু ভুলিগলি মো প্রবাদ মো ঘরক যাইছিল আমার ঘরে সব প্রবাদ কহিলি তুমি সব কহিব কোণ খালি করেন্ট নাই ওয়েস্ট ভার্জিনিয়া রহিল করেন্ট সব কাঠের ঘর ପ୍ରଚୁର ଥଣ୍ଡା, ଆଉ ସେଠି ତ ସବୁ ସବୁ ନେଚୁରାଲ। ପ୍ରଭାତ କହିଲେ ତୁମେ ସବୁ ଚଳିବ, ଆଉ ପ୍ରଭାତ ମୋତେ କହିଲେ ତୁମେ ଗାଈ ସେବା କରିବ। ମୁଁ ସବୁ ଗାଈ ସେବା କରୁଥିଲି, ଭଲ ମନ୍ଦ କହୁଥିଲି, ପ୍ରଭାତ ଚାଲିଗଲେ ତା ମୋତେ ବହୁତ କିଛି ବଦଳିଗଲା। ପ୍ରଭାତ ଶିଶୁମାନେ ଛାଡ଼ିଦେଲେ, ପୁରା କମ୍ୟୁନିଟି ସବୁ ଭାଙ୍ଗିଗଲା। ଆଉ ମୋର ଝିଅ, ମୋ ଝିଅ ପ୍ରଭାତ ମୋ ଘର ରୁମ୍କୁ ଗଲେ, ମୋ ରୁମ୍କୁ ଯାଇ ପ୍ରଭାତ ମୋ ଝିଅକୁ ଦେଖିଲେ, ତାଙ୍କୁ ନାମ ଦେଇଥିଲେ। ସେ ବର୍ତ୍ତମାନ ଗୋବର ଗାଈ ଗାଈ ଉଠୁଛୁ, ତାର ସେ ଚାଲିଗଲେ, ପ୍ରଭାତ ଚାଲିଗଲେ, ମୁଁ ଛାଡ଼ିଦେଲି ମନ୍ଦିର, ଆଉ ରହିପାରିଲି ରହିପାରିଲିନି। ବହୁତ ଦିନ ଆଗରୁ କହିଥିଲି ତାର ରହିପାରିଲିନି, କଣ କରି ପଳେଇଗଲି, ବାହାରକୁ ପଳେଇଗଲି। ମୁଁ ନା ତ ରହିହବନି ମନ୍ଦିରରେ, ସେତେ କଣ୍ଡ୍ରୋଲ ପ୍ରୋବ୍ଲେମ, ଭଲ ଭଲ ଚାଲିଲାଣି, ଆଉ ପ୍ରଭା ଚାଲିଗଲେ, ଯେଉଁମାନେ ସିନିୟର ଥିଲେ ସେମାନେ ସବୁ ପ୍ରୋବ୍ଲେମ ହେଇଗଲେ, କଣ କରାହବ। ଆଉ ମୋତେ ଗୋଟେ ବିଶ୍ୱାସ ଲାଗିଲା, ଛାଡ଼ିଦେଲି ଡ୍ରଗ୍ ଡ୍ରାଇଭିଂ କରି। ମୋର ସ୍ତ୍ରୀ ବି ଛାଡ଼ିଦେଇ ପଳେଇଗଲା, ମୋତେ କୃଷ୍ଣଙ୍କ ସହ ଛାଡ଼ିଦେଲେ, ସିଏ ବି ଛାଡ଼ିଦେଲା ମୋତେ, ମୋର ଟ୍ରକ୍ ଡ୍ରାଇଭିଂ ପଳେଇଲା। ଟ୍ରକ୍ ଡ୍ରାଇଭିଂ କରୁଛି, ଆଉ ଚାଲିଲି ଚାଲିଲି, ଆଉ ତ କିଛି ମୋତେ ନିୟମ ନଥିଲି, ମୁଁ ତ ବାହାରେ ବୁଲିଲି, ଟ୍ରକ୍ ଇଏ କଲି, ଆଉ ସେଠି ମୋର କ'ଣ ହବ ନିୟମ। ତାପରେ କିଛି ଦିନ ଗଲା ପରେ ମୁଁ ଯାଉଛି, ମୋ ଆଗରେ ଗୋଟେ ଆକ୍ସିଡେଣ୍ଟ ହେଇଗଲା, ସେ ଲୋକଟା ସ୍ପଟ୍ ଡେଥ୍ ହେଇଗଲା। ମୁଁ ସେଇଟା ଯେତେବେଳେ ଦେଖିଦେଲି, ମୋର ପ୍ରଭୁପଦଙ୍କର ବିୟଣ୍ଡ ବାର୍ଥ ଅଫ୍ ଡେଥ୍, ସେ ବୋଇଲା କଥା ମନେ ପଡ଼ିଲା, ଆଉ ଅଜା ମିଷ୍ଟୋରୀ କଥା ମୋତେ ମନେ ପଡ଼ିଲା। ପ୍ରଭୁ ସବୁବେଳେ ଅଜା ମିଷ୍ଟୋରୀ ଭଲ ପାଆନ୍ତି, କୁହନ୍ତି ପ୍ରଭୁ ସେ ଚିନ୍ତା କରି, ପ୍ରଭୁପଦଙ୍କର ସେ କଥାଟା ମୋ ମୁଣ୍ଡକୁ ଆସେ ସବୁବେଳେ, ମୋ ମୁଣ୍ଡକୁ ଆସେ, ଏତେ ଲାଗିଲା। ମୁଁ କହିଲି ନା, ମୋର ଦିନ ଏଇ ଅବସ୍ଥା ହେଇଛି, ମୁଁ ବି ମରିଯିବି, ଆଉ ମୁଁ ବି ପ୍ରଭୁପଦ କହିଛନ୍ତି ମୁଁ ନର୍କ ଉପଳେ, ତୁ ଛାଡ଼ିଦେ, ତୁ ଛାଡ଼ିଦେବି ନାହିଁ। ଆଉ ମୋତେ ଯେହେତୁ ମୋ ଗୁରୁଦେବ କହିଛନ୍ତି, ସେ ଗୌରବ ଉଠୁଛନ୍ତି ନା, ମୋ ଗୁରୁଦେବ କହିପାରୁ, ପ୍ରଭୁପଦ କହିବି, ମୁଁ କାହା କେୟାର କରିବି, ସେ ଏକୁଟିଆ ମାୟା କରିବି। ଯେ ଗାଈମାନେ ଯାଉଛନ୍ତି ଘେର ଘେର କୁଟୁଛନ୍ତି, ତାଙ୍କ ଜମି ଅଛି, ଏକୁଟିଆ ସବୁ ଉଠୁଛନ୍ତି, ରଖୁଛନ୍ତି ଏତେ ଖରାରେ, ସେ ଯୋଉ ଗୋଟେ ଇଏ ଧରିକି ପୁରା ଖରାଟା ଅଛି, ଏତେ ଖରା ସେ ପାଉନା ନା। ମୋତେ କହିଛନ୍ତି ପ୍ରଭୁପଦ, ମୁଁ ହେଲେ କରିବି, ଆଉ କଣ, ଯେ ଯାହା କରୁ ନ କରୁ, ମୁଁ କରିବି, ମୋ ଗୁରୁଦେବ ମୋତେ କହିଛନ୍ତି। ଆଜି ଗୁରୁ ସମ୍ମୁଖ ଥିଲା ବୋଲି ସେ ଖସିଆରେ ଧରି ଚାଲି ଆସେ, ସମ୍ବନ୍ଧଟା ଇମ୍ପୋର୍ଟାଣ୍ଟ। କେହି ଶୁଦ୍ଧ ଭକ୍ତ ସହିତ ସମ୍ବନ୍ଧ ସ୍ଥାପନ କରିଛନ୍ତି, ଶୁଦ୍ଧ ଭକ୍ତକୁ ଭଗବାନ ଭଲ ପାଇଛି, ଛାଡ଼ିକି ଯେତେ ଯାଇପାରିବି। ଥିରୋଟିକାଲ ତୁମେ ଖାଲି ଶୁଦ୍ଧ ଭକ୍ତ କଥାଟା କହିବ, ଦେଖିଲା ବେଳକୁ ତୁମେ କିଛି ରିଲେସନସିପ୍ ନଥିବ, ତୁମେ କୋଉଠି ରହିପାରିବ, ତୁମେ କେଉଁଠି ରହିପାରିବନି, କି ତୁମେ କିଛି କରିପାରିବନି। ତୁମକୁ ରିଏଲେସନ କିଏ ଦେଲା, ତାଙ୍କୁ ରିଏଲେସନ ଦେଲା, ସେ ଲୋକ ଛାଡ଼ିଦେଇକି ପଡ଼ିଥିଲା, ରିଏଲେସନ କିଏ ଦେଲା, ପ୍ରଭୁପାଦ ଦେଲା, ପ୍ରଭୁପାଦ ଦେଲା, ସେ ଅନେଷ୍ଟ ଲୋକ ଦେଲେ, ଛାଡ଼ି ଦେଇଥିଲେ, କିନ୍ତୁ ପଟକିଣି ସେପଟେ ତାଙ୍କ ଲାଭ ବିଷ୍ଣୁ ମଧ୍ୟରୁ ଖୋଲିକି କହିଲେ ଯାଇଥିଲି, କେଉଁଠି ଯାଇଥିଲି ସେଟା ଲଣ୍ଡନରେ, ଲଣ୍ଡନରେ ସେ ଷ୍ଟୋରି ମୁଁ ଶୁଣିଥିଲି। ଏ କଥାରେ ପଡ଼ିଛି, ତୁମ ଗୁରୁକୃଷ୍ଣ ମୁଖକୁ ନ ଦେଖିଲେ ତୁମେ ସହିପାରିବନି, କି ରହିପାରିବନି, କି ଭକ୍ତିରେ ଆଗେଇ ପାରିବନି। ତିନିଟା ଜିନିଷ, ସହିପାରିବନି, ରହିପାରିବନି, କି ଅଗ୍ରଗତି କରିପାରିବନି। ସମ୍ବନ୍ଧ ନା ଭଗବାନ କଣ କରିଛି, କେ ବି ଖରାପ ହଉ, କିଏ ବି ଭଲ, ମୋର ଭଗବାନ ତ ଭଲ ନା, ମୁଁ କଣ କରିବି, କାହାକୁ ନେଇ ଚଳିବ, ଯାହାକୁ ନେଇକି ଯାହାଙ୍କ ପାଖକୁ ଯିବି ତାଙ୍କ ସହିତ ମୋର ସମ୍ପର୍କ ରହିବା ଦରକାର। ଭଲ ଖରାପ ସଂସାରରେ ସବୁବେଳେ ରହିବ, ଦେଖ ତୁମେ ଯୋଗ୍ୟ ପତ୍ନୀଙ୍କ ପାଖରେ ଦେଖ, ତାଙ୍କ ସ୍ୱାମୀ ମାନେ କଣ ଥିବେ କର୍ମକାଣ୍ଡରେ, ଯେଉଁମାନେ ତାଙ୍କ ହୃଦୟ ଏଭଳି ମାଗିଲା ପରେ ବି ଦେଲେନି, ହଁ ନା କହିଲେନି, ତାଙ୍କ ସହିତ ଚଳୁଛନ୍ତି ଭାବବତୀ ମାନେ, ତାଙ୍କ ସହିତ ଚଳୁଛନ୍ତି, ତୁମେ କଣ ପ୍ରତିକୂଳ ରହିଛ ଯେ ତୁମେ ସେବା କରିପାରିବ। ଆଉ ଯଦି ବି ତୁମେ ସେମିତି ସହାୟ କରିପାରୁନ, କିନ୍ତୁ ତୁମର ଇଚ୍ଛା ଅଛି ତୁମର ଭଗବାନଙ୍କ ସେବା କରିବେ, ତୁମେ ଆର ବ୍ୟବସ୍ଥା ଚାଲି ଆସିବ। ଜଣଙ୍କର ସହାୟ କରିବାର ଶକ୍ତି ନାହିଁ, ସେ ବିପରୀତ ପ୍ରତିକୂଳରେ ପ୍ରତିକୂଳ ଅବସ୍ଥାରେ ସେ ସେବା କରିପାରିବେ, ତା ନେଚର ଅଲଗା, ତାକୁ ଡିପ୍ରି ପ୍ରାର୍ଥନା କରିବାକୁ ପଡ଼ିବ। ଗୁରୁଦେବ ଆପଣ ଜାଣିଛନ୍ତି ମୋ ସ୍ୱଭାବ କ'ଣ, ମୁଁ ଟିକେ ବ୍ୟସ୍ତ କଥା ଚଳିପାରିବିନି, ମୋର ନେଚର ଏମିତି, କିନ୍ତୁ ମୁଁ ଆପଣଙ୍କ ସେବା କରିବା ପାଇଁ ଚାହୁଁଛି, ମୋ ପାଇଁ ଆପଣ ମୁଁ ସେବା କରିବି, ତାଙ୍କ ବ୍ୟବସ୍ଥା ଆସିଯିବ, ବ୍ୟବସ୍ଥା ଆସିବ, ବ୍ୟବସ୍ଥାରେ ଆସିବ, ତମକୁ ତୁମକୁ ପ୍ରାର୍ଥନା କରିବାକୁ ପଡିବ, କିନ୍ତୁ ତୁମେ ଚାଲିକି ବ୍ୟବସ୍ଥା କରିପାରିବ, କିନ୍ତୁ ତୁମକୁ ସକ୍ସେସ ମିଳିବ। ଆଉ ତୁମର ସମ୍ବନ୍ଧଟା ସବୁବେଳେ ଗୁରୁଙ୍କ ସହିତ ଥିବ, କୃଷ୍ଣଙ୍କ ସହିତ ଥିବ, ନହେଲେ ନାହିଁ ପାରିବେ। ସେ ଜଣେ ସେମିତି ପୂର୍ବତନ ଜଣେ ଶିଷ୍ୟ ଥିଲେ, ସିଏ ସେମିତି ଦୀକ୍ଷା ନେଇଗଲେ, ସେ ଅବିବାହିତ ସମୟରେ ଦୀକ୍ଷା ନେଇଥିଲେ, ବିବାହ ନଥିଲେ ଦୀକ୍ଷା ନେଇଯାଇଥିଲେ। ବିଦେଶରେ ବିବାହଟା ହିଁ କଷ୍ଟ ହେଇଛି, ଭାରତରେ ବର୍ତ୍ତମାନ ବିବାହଟା ସହଜନ କଷ୍ଟ ଦେଇ ଭଲ ଝିଅ ପାଇବା କଣ ବର୍ତ୍ତମାନ ଏଇ ଆଉ 10 ବର୍ଷ ହେଇଯିବ ନା, କାହାକୁ ବାହା ହେବି, କାହାକୁ ବାହା ହେବି ବର୍ତ୍ତମାନ ଯଦି ଦେଖୁନି 30% ଝିଅ ପିଲାମାନେ ପୁଅ ପିଲାମାନେ ତାଙ୍କ 30% ଉପରକୁ ପଳେଇ ଆସିଲାଣି, ଏମାନେ ମ୍ୟାରେଜ୍ କରିବା ପାଇଁ ଚାହୁଁନାହାନ୍ତି, ପୁଅ ବି ଚାହୁଁନି, ଯିଏ ଯାହାର ଯୋଉ ପୁଅର ବାପା ପ୍ରତି ଆସକ୍ତି ଅଛି, ମା ପ୍ରତି ଆସକ୍ତି ଅଛି, ତା ସାଙ୍ଗ ପାଖରୁ ସବୁ ଦେଖିଛି କଣ ସାଙ୍ଗ ହଇରାଣ ହେଇକି କାନ୍ଦୁଛନ୍ତି, ସବୁ କାନ୍ଦୁଛନ୍ତି, ସେ କହିଲେ ଭାଇ ଆଇ ମରିବି ନା କଣ, ମୋ ଆଗି ଯଦି ବେଲା ଗୋଟେ ଝିଅ ମିଳିବ, ଝିଅଟା ଭଲ ଥିବ ସେ ଦେଖିଲା ସ୍ୱାମୀଟା ମଦୁଆ, ସେ କୋଉ ପୁରୁଷ ସାଙ୍ଗ ସମ୍ପର୍କ ରଖୁଛି, କୁଆଡେ ମର୍ଡର କରିଦଉଛି, କଣ କରିଦଉଛି, କି ମୋ ସାଙ୍ଗଟାର ଏଇ ଅବସ୍ଥାରେ ମୁଁ କହିବା ଭାଇ ମୁଁ ଏ ବର ଭାଇ ଦରକାର ନାହିଁ, ମରିବ ଅଧା ରାସ୍ତା କାହିଁ କରିବି, 30% ହେଇଗଲାଣି ନା ଇଣ୍ଡିଆରେ, ଆଉ ସତ ନା ମିଛ, ଯୁଆଡେ ଯେଉଁ ଦେଖିବ ପ୍ରତି ବ୍ଲକରେ ପ୍ରାୟ 10-15 ବେଶୀ ମିଳିଗଲେ, ଏ ଭାଇ ଗାଁର ଝିଅଟା ଟିକେ ଝିଅଟା ଆସିଥାଏ, ତା ମା ତାକୁ ଧରିକି ଆସିଥାଏ, ଏଇ ଯୋଉ 16,000 ମୁଁ କହିଲି ମା ତୁ ବିବାହ କାହିଁ କହୁଛୁ, ତା ମା କହିଲେ ବାବା ଟିକେ ବୁଝା, ଆଜ୍ଞା ଆମେ ଦେଖୁଛୁ ସାଙ୍ଗମାନଙ୍କୁ କଣ ନଉଛୁ, ସଂସାର କଣ ଚାଲିଛି, ଯାହା ମୋର ଏଇ ମୁଣ୍ଡ ବରଂ ଖାଇ ପିଇ ପହଞ୍ଚି, ମୁଁ ଆଉ ଆଜ୍ଞା ବିବାହ ହେବି, ଗାଉଁଲି ଛୁଆଟି ଡିସିସନ୍ ନେଇଗଲା, ବିଦେଶରେ ତ ଏଟା କମନ୍, କାହାକୁ ବାହା ହେବେ ସେ ଗୋଟେ ମୁଣ୍ଡ ଖରାପ, ସେ ତାର କହୁଛି ବିବାହ ହେବା ନାହିଁ, ତାର ବୈଦିକ ଜିନିଷ ନାହିଁ, ତାଙ୍କ ରହିଲେ ସାଙ୍ଗରେ ରହିଲେ ରହିଲେ, ତାପରେ ବିବାହ ହେଇଗଲା ମାନେ ତାର ଲିଗାଲି ମ୍ୟାରେଜ୍ ହେଇଗଲା ନା, ଲିଗାଲି ମ୍ୟାରେଜ୍ ହେଲା ତମେ ଡିଭୋର୍ସ କଲା ବେଳକୁ ଦୁନିଆ କୋର୍ଟ କେସ୍ ହେଇକି ପଇସା ପତ୍ର ଦେଇ ତୁ କାଙ୍ଗାଳି ହେଇଯିବୁ, ଆପଣ ଛୁଆ ମୁଣ୍ଡକୁ ଭାଗ, ସିଏ ଗୋଟେ ପୁଅ ନୁହଁ ତୁ ଗୋଟେ ପୁଅ ନୁହଁ, ସିଏ ଗୋଟେ ଝିଅ ନୁହଁ ତୁ ଗୋଟେ ପୁଅ ନୁହଁ, ଭାଗ ତୁ ଭାଗଦାରି ହେଉଛି, ତୁ କହିଲେ ମୁଁ ନେଇପାରିବିନି, ତାର 18 ବର୍ଷ ପରେ ତା ପଇସା ପୋଷିବୁ, ତ 18 ବର୍ଷ ପର୍ଯ୍ୟନ୍ତ ତା ପଇସା ଦେବୁ, ତା ପଢା ପଇସା ସବୁ ଦେବୁ, ତାର 18 ବର୍ଷ ହେଇଗଲା ପରେ ଏଇ ଯୋଉ ଆସିଲେ ସେ ସୂତା ଇତିହାସ ସବୁ କହିବେ, ସେ ଯୋଉ ଝିଅ ଆସୁ ଆସିଲେ କହିଲା 4 ବର୍ଷ 6 ବର୍ଷ ତା ବାପା ତାକୁ ମଦ ଭାଇ ଛାଡ଼ିବା ଆମକୁ ପଳେଇଲା, ତା ମା 1 କୋଟିଆ 3 ଛୁଆ ବହୁତ ଷ୍ଟ୍ରଗଲିଂ କରିଦେବ ସ୍ୱପ୍ନ ସେବା କ୍ରେଜି ଭଳିଆ ସବୁ ହେଇଛି, 18 ବର୍ଷ ହେଇଗଲା ମାନେ ପୁଣି ତାକୁ ତାଙ୍କର ଏଇଟା ଗୋଟେ ଅଫେନ୍ସ, ପ୍ରାପ୍ତ ବୟସ ହେଇଗଲା ପରେ ବାପା ବାପରେ ବାପା ପାଖରେ ରହିବା ନାହିଁ, ସେମାନେ କହିବେ ବାପା ମାଙ୍କ ପାଇଁ କଷ୍ଟ, ଆମକୁ ଚଳେଇବାକୁ ପଡ଼ିବ, ମୁଁ ହେପି ହୁଏ କି ଯାହା ହୁଏ କୋଉଠି ଯାଏ ହୋଟେଲ ରେଷ୍ଟୁରାଣ୍ଟ ରୁହେ କୋଉଠି କାମ କରେ, ଆମର ଏଠି ବୁଢା ପର୍ଯ୍ୟନ୍ତ ଆମେ ପଇସା ଦେବି, ସେଠି 18 ବର୍ଷ ସେମାନେ ଖରାପ ହେବନି, କହିବେ ଆମେ ଆମେ ଗୋଟେ କାହିଁ ବାପା ଉପରେ ଡିପେଣ୍ଡ କରିବା, ବାପା କଷ୍ଟ କରୁ, ଆମକୁ ନିଜେ ବଞ୍ଚିବାକୁ ପଡ଼ିବ, ଛୁଆ ପିଲା ପଳେଇ ଯିବେ ନହେଲେ ବାପା ତାଙ୍କୁ କହିଦେବେ ତୁମେ ଯାଅ, ଏଇଭଳିଆ ସଭ୍ୟ ଭାରତ ସେଟା ପଶିଯିବ, କାହାକୁ ବାହା ହେବି କଣ କରିବି, ତୁମ ମୁଣ୍ଡ ଖରାପ ହେଇଯିବ, ଏ ବର୍ତ୍ତମାନ ଦେଖୁନ ଯୋଉ ସବୁ ଦେଖିବା ସେ ଯୋଉ ଝିଅ ପିଲା ଗୋଟେ ଦେଖିବା ନେଇଯାଉଛନ୍ତି, ସେ କଣ ବିବାହଟା ତାଙ୍କ ଗୋଟେ ଚ୍ୟାଲେଞ୍ଜ ହେଇଯିବ, କିମ୍ବା ଦେଖିବା ନନେଇଛି ତ ଭକ୍ତି ପଥର ହେଇଯାଏ ତାଙ୍କୁ ବି ବିବାହ ଚ୍ୟାଲେଞ୍ଜ, ପୁଅଟା ପାଇଁ ଗୋଟେ ଚ୍ୟାଲେଞ୍ଜ, ସବୁ ଅସୁବିଧା ହେଇଗଲାଣି ନା, କୋଉଠି କାହାକୁ ମିଳିବ, ସେ ମ୍ୟାଚ ହବା ଭଳିଆ ପିଲା ଦରକାର, ଭଲ ଦରକାର ଭକ୍ତି ପ୍ରତି ଜାଣିଛ ଜୀବନ ମୂଲ୍ୟ କିଛି ନାହିଁ ଭକ୍ତିଟା କରିବା, ସବୁ ପ୍ରକାର ଅସୁବିଧା କରିଯିବ, ସେ ପ୍ରଭୁପାଦଙ୍କ ଶିଷ୍ୟ ପ୍ରଭୁପାଦ ଦୀକ୍ଷା ନେଇଯାଇଛି, ଦୀକ୍ଷା ନେଇ ମ୍ୟାରେଜ୍ ନ କଲେ ବିଦେଶ ଲୋକ ସେ କଣ ମ୍ୟାରେଜ୍ ନ କରି ରହିବ, ବିବାହ କରିଦେଲେ ଯାହାକୁ ସେ କହିଲେ ତ ମୁଁ ମ୍ୟାରେଜ୍ କରିବି, କିନ୍ତୁ ଗୋଟେ କଣ୍ଡିସନ ମ୍ୟାରେଜ୍ କଲାବେଳେ ସେ କଣ୍ଡିସନ କରିଦେଲା, ଆମେ ଠିକ ଅଛି ଭେଜିଟେରିଆନ୍ ଭଲ ମନ୍ଦ କରିବୁ, କିନ୍ତୁ ମ୍ୟାରେଜ୍ କରିସାରିଲା ସେ କହିଦେଲା ଲିଗାଲି ମ୍ୟାରେଜ୍ କରିଦେଲା, କହିଲା ଦେଖ ମୁଁ ହରେ କୃଷ୍ଣ କହିବିନି କି ତୁ ମୋ ସାଙ୍ଗରେ ଜପ କରିପାରିବୁ, ମୋ ପାଖରେ ତୁ ଜପ କରିପାରିବୁନୁ, ତୁ ଭେଜିଟେରିଆନ୍ ହଉଛୁ ଭେଜିଟେରିଆନ୍ ହ ତୁ କଣ ଯାହା କହୁଛୁ କର, ମୁଁ କିନ୍ତୁ ଭେଜିଟେରିଆନ୍ ଖାଇବିନି, ଜପ ହବ ଏଠି କିଛି ୱର୍ସିପ୍ ଚାଲିବନି, ପ୍ରଥମ ତା ରୂପ ଦେଖିଦେ ବାହା ହେଲା ବାହା ହେଲା ମୋତେ ଶୋଇଲା କମା ହବ, ଇଏ ପ୍ରବନ୍ଧ ଦେଖିବା ନେଇଛି ନାହିଁ ଜପ କରିବା ଦିନମାନେ କାମ କରିବା ଯଦି ମୁଁ ଖାଇବାକୁ ବିଦେଶରେ ତୁ ମଜାକୁ ହେଲେ ତୁ ଜାଣିନୁ କଣ ସେମାନେ ଖାଆନ୍ତି କେମିତି ଚଳୁଛନ୍ତି, ମୁଁ ସବୁ ଦେଖିଛି ଫ୍ରିଜରେ ଫ୍ରିଜରେ ମାରି 5 ଦିନ ଲେଖା ରୋଷେଇ କରିକି ରହିବାକୁ ରଖିବେ, ସଣ୍ଡେରେ ରୋଷେଇ କରିଦେବେ 4 ଦିନ ଲେଖା ଖାଇବେ, ଗୋଟେ ଗୋଟେ ରୋଷେଇ କରିଦେବେ 3 ଦିନ ତାକୁ ଖାଇବେ, 7 ଦିନରେ ଥରେ କୁଆଡ଼େ ଡ୍ରେସ୍ ପାଣିବେ କେତେ ପକେଇବେ କୋଉଥିର ସମୟ ନାହିଁ ତାଙ୍କୁ, ଖଟିବେ ଭୋର ଉଠିବେ ଦେଖିବୁ ଭୋର ଦୌଡ଼ିବେ ଆସିବେ ସନ୍ଧ୍ୟା କଣ ସେ କରିବେ, ସେ ଯାହା ଟ୍ରେନ୍ ବସରେ ଡେପୁଟି କରନ୍ତୁ, ପଇସା ତ ଟ୍ୟାକ୍ସ ଦେଇ ତ ମରିଯିବ ସବୁଥିରେ ଟ୍ୟାକ୍ସ ସବୁଥିରେ ପଇସା ପଚିବ ବୋଲି ଘର ଭଡ଼ା ଭଲ ମନ୍ଦ, କିନ୍ତୁ ସେ ପ୍ରବୋଧକୁ ଚିନ୍ତା କରେ କାହିଁକି ଯିଏ ଥର ସାଧୁ ସୁଧ ଭକ୍ତଙ୍କୁ ଦେଖିଛି ସୁଧ ଭକ୍ତଙ୍କର ସମ୍ପର୍କରେ ଆସିଛି ସେ କେତେ ସେତିକି ଚାଲିଗଲେ କି ସବୁବେଳେ ତାଙ୍କ କଥା ମନେ ପଡ଼େ, କାହିଁକି ସଂସାରଟା ଦୁଃଖମୟ ନା, ଆଉ ସୁଧଭକ୍ତଙ୍କ ପାଖରେ ଭଗବାନ ଅଛନ୍ତି ନା, ତାଙ୍କ ପାଖରେ ଯୋଉ ସୁଖଟା, ତାଙ୍କ ସଙ୍ଗର ସୁଖଟା ସବୁଟା ତାଙ୍କ ଚିନ୍ତା ଆସେ। ଆସୋସିଏସନ ବହୁତ ଇମ୍ପୋର୍ଟାଣ୍ଟ, କିଏ ପତିତ ହବ, କିଏ କୋଉ ସ୍ଥିତିକି ଯିବ, କିଏ ଉଚ୍ଚକୁ ଯିବ, ନିଚକୁ ଯିବ, ସେଟା ବଡ ଜିନିଷ ନୁହେଁ। ଯଦି ସେ ସରଳ ବୋଧ ସେ ଗୋଟେ ସାଧୁ ସାଧୁଙ୍କର ସଙ୍ଗ କରିଛି, ସେଠି ବଞ୍ଚିଲା ବେଳେ, ସେଠି ରହିଲା ବେଳେ ସାଧୁ ସଙ୍ଗରେ ଯୋଉ ପ୍ରୋଟେକ୍ସନ ତାଙ୍କୁ ଫିଲ୍ ହୁଏ, ତାକୁ ଯୋଉ ଫ୍ୟାମିଲାରିଟି, ଗୋଟେ ଫ୍ୟାମିଲି ମୁଡ୍ ଯୋଉ ଆସେ, ସୁରକ୍ଷା ଜୀବନଟା, ସେଟା ଆଉ କୋଉଠି ମିଳିବ। ତୁମେ କଣ ଭାବୁଛ କି କିଏ ଏକାନ୍ତ ରହିଗଲେ ସୁରକ୍ଷା ମୁକ୍ତ ଅଛି ବୋଲି, ମାନେ ସୁରକ୍ଷିତ ମନେ କରୁଛ ବୋଲି? କେହି ସୁରକ୍ଷିତ ମନେ କରୁନା, ସବୁବେଳେ ତାଙ୍କର ଗୋଟେ ଭୟ ରହିଥିବ କଣ ହବ। ଯିଏ ଭଗବାନଙ୍କୁ ପାଇନାହାନ୍ତି ତାଙ୍କର ଭୟ, ଯିଏ ଏକାନ୍ତ ରହିଲେ, ଯିଏ ମାନେ ବୃନ୍ଦାବନ ରହିଛନ୍ତି, ମଥୁରା ରହିଛନ୍ତି, କୋର୍ଟ ରହିଛନ୍ତି, ଧାମ ରହିଛନ୍ତି, ସେ ଭଗବାନ ପାଇପାରେ, ତାଙ୍କ ଭୟ କଣ ରହୁଥିବ? ପ୍ରଭୁ ପାଇବି କି ନାହିଁ, ଜୀବନଟା ବେକାରୀ, ବୁଢା ବୈଷ୍ଣ କିଏ ସାହାଯ୍ୟ ଭଗବାନ ନ ପାଇପାରେ? ସୁଧ ଭକ୍ତ ପାଖରେ ସେଇ ଜିନିଷ ଅଛନ୍ତି, ମୋର କିଏ ପ୍ରୋଟେକ୍ଟର ଅଛନ୍ତି, ଆଉ ସିଏ ତାଙ୍କର ପ୍ରତିକୂଳ ପରିବେଶରେ ସମସ୍ତେ ଭଗବାନଙ୍କୁ ପାଆନ୍ତି। ଏ ଉତ୍ସାହ ସମ୍ବନ୍ଧ ନଥାଏ, ପ୍ରତିକୂଳଟା ସହିପାରିବନି, ସହିବାକୁ ଚେଷ୍ଟା କରିବ, ସମ୍ବନ୍ଧ ରଖିବା। ଆଉ ଯଦି ତୁମେ ସହିପାରିବ ମୋତେ ପ୍ରାର୍ଥନା କର, ପ୍ରାର୍ଥନା କର ତୁମ ବ୍ୟବସ୍ଥା ଆସିବ, ସେ ବ୍ୟବସ୍ଥାରେ ତୁମର ଆହୁରି ଗୋଟେ ରିପେଣ୍ଟେସନ ଆସିବ, ଯେ ମୁଁ ଗୋଟେ ଯୋଗ୍ୟ ବ୍ୟକ୍ତି ନୁହେଁ ଯାହାଦ୍ୱାରା ମୁଁ ଡାଇରେକ୍ଟ ଆଜି ଗୋଟେ ସେବା ଗୁରୁଙ୍କର କରିପାରୁ। ସେଥିପାଇଁ ପ୍ରଭୁପା ଚାହିଁଥିଲେ ଲାଷ୍ଟ ମୋମେଣ୍ଟ ପର୍ଯ୍ୟନ୍ତ ମୁଁ ଗୋଡ଼ିଏ ମଠରେ, ଗୋଡ଼ିଏ ମିଶନରେ ରହିବି, ଲାଷ୍ଟ ମୋମେଣ୍ଟ ପର୍ଯ୍ୟନ୍ତ ମୋ ଗୁରୁଙ୍କର। ପ୍ରଭୁପା ଲାଷ୍ଟ ପର୍ଯ୍ୟନ୍ତ ଚାହିଁଥିଲେ ନା, ମୋ ବହିଟା ଆଜ୍ଞା ପ୍ରିଣ୍ଟିଂ କରନ୍ତୁ, ଯାଇଥିଲେ ନା, ସବୁ ପଢ଼ିଛନ୍ତି ଲୀଳା ଭାବ ଦେଉଛନ୍ତି। ପ୍ରଭୁପା ସବୁ ପଢିବା ଦରକାର ନା, କଣ ପଢିଛୁ କି ନାହିଁ, କମ୍ପ୍ଲିଟ୍ କରିଛୁ କି ନାହିଁ, ପଢ ସବୁ ଗୀତ ହବ ପରେ ପଢିବ, ଆଗେ ସାଧୁ ସହିତ ଶିଖ, କୃଷ୍ଣ ଭଜନ ପ୍ରଭୁପାଦ ଲୀଳା ମତେ ସବୁ ପଢ, ସାଧୁଙ୍କ ଜୀବନ ଶୁଣ, ଗୀତ ଭଗବତ କଣ ପଢିବା, ଆମେ ଯେତିକି କହ ଯେତିକି ଶୁଣ, ଆଉ ଯେତିକି ଶୁଣ ସେତିକି ପଢ, କିନ୍ତୁ ଆଗେ ଆଗେ ସାଧୁଙ୍କ ଜୀବନ ଶୁଣ, ପ୍ରଭୁପାଦଙ୍କ ସବୁ ପଢିବା ଦରକାର, ଲାଇଫ୍ ହିଷ୍ଟ୍ରି ସବୁ। ପ୍ରଭୁପାଦ ସନ୍ନ୍ୟାସ ନେଲା ପରେ ବହୁତ ଚେଷ୍ଟା କରିଛନ୍ତି, ଯୋଉଠି ଗଲେ ସନ୍ନ୍ୟାସ ନ ପାଇଁ ସବୁ କହିଲେ, ତୁମେ ନୂଆ ଆଗ ପାଠରେ ତୁମେ ସନ୍ନ୍ୟାସ ନ, ଯେ ଏଇଟା କର ସେଟା କର, ସନ୍ନ୍ୟାସୀ ନା ପରୀକ୍ଷା କରି, ଏତେ ବଡ ରାଇଟର ସମସ୍ତଙ୍କ ପ୍ରଶଂସା କରନ୍ତି, କେବଳ ଜଗତ କେଶବ ମହାରାଜ ତାଙ୍କ ବଡ ଗୁରୁ ଭାଇ, ସେ ବହୁତ ଆଣିଥିଲେ। କେଶବ ମହାରାଜ ତୁମେ ସବୁବେଳେ ଚାହୁଁଛ ପ୍ରତିଭା, ତୁମେ ସବୁବେଳେ ଚାହୁଁଛ ବିଦେଶରେ ପ୍ରଚାର କରିବା ପାଇଁ, ସନ୍ନ୍ୟାସ ନହେଲେ ତୁମକୁ କେହି ଗ୍ରହଣ କରିବେ, ପ୍ରଚାର କରିବେ, ବିନା ସନ୍ନ୍ୟାସରେ ତୁମେ କେବେ ଚାହୁଁଛ ବିଦେଶ ଯିବା ପାଇଁ, ଆସ ତୁ ସନ୍ନ୍ୟାସ ନିଅ, ଯାହା ବିଦେଶ ପ୍ରଚାର କର। ସେ ତାଙ୍କୁ କହିଲେ, ସେତେବେଳେ ସେ ବୁଝିଲେ, ମୋ ଗୁରୁ ବୋଧେ ଏଇଟା, ମୋ ଗୁରୁ ତ ସ୍ୱପ୍ନ ଆସିକି କହିଛନ୍ତି, ମୋ ଗୁରୁ କହୁଛୁ, ମୋ ଗୁରୁଙ୍କର ନିର୍ଦ୍ଦେଶ, ସେଠି ସନ୍ନ୍ୟାସ ସେ ଲାଷ୍ଟ ମୋମେଣ୍ଟ ମାନେ ଚାହିଁଥିଲେ, ସେପାରେଟ୍ ସୋସାଇଟି କରିବା ପାଇଁ ପ୍ରଭୁପାଦ ଇଚ୍ଛା ନଥିଲା, କେବଳ ମୋ ଗୁରୁଦେବ କହିଛନ୍ତି ମୋତେ ଟିକେ ଆମ ସହଯୋଗ କରନ୍ତୁ, ମୁଁ ଟିକେ ଆମେରିକା ଯିବି, କିଛି ଗ୍ରନ୍ଥ ରଚନା କରିବି, ଆମେରିକା ଯିବି। ଆଉ ପ୍ରଭୁପାଦ ଜାଣିପାରୁଥିଲେ, ମୋର ଗୁରୁଦେବ ଯେଉଁ ଗ୍ରନ୍ଥ ରଚନା କରିଛନ୍ତି, ଏଇ ଗ୍ରନ୍ଥ ଦ୍ୱାରା ବର୍ତ୍ତମାନର ଏଇ ଯୋଉ ଯୁବକ ସମାଜ ବା ବିଦେଶ ଲୋକଙ୍କୁ ଆକର୍ଷଣ, କାହିଁକି ଇଏ ହେଉଛି ବହୁତ ପୁରା 100% ଯାହା କହୁଛି ଶତ ପ୍ରତିଶତ ଶରଣାଗତ ଆତ୍ମାଙ୍କର କଥା ସେମାନେ ସବୁ କହିଛନ୍ତି। ଆମେ ଗୋଟିଏ ଗୋଟିଏ ଷ୍ଟେଟମେଣ୍ଟକୁ ଧରିବା, ତୁମେ ଆଉ ଟୋଟାଲ କିଛି କରିପାରିବ, ଶୁଣିଲେ ତ ସେଇ ତମ ଷ୍ଟେଟମେଣ୍ଟ ଗୁଡାକ ସେ ଏଇ ଜିନିଷଟା କହିଛି, ମୁଁ କିଛି କରିବାକୁ ଇଚ୍ଛା ହଉ ତାଙ୍କ ଷ୍ଟେଟମେଣ୍ଟ ସବୁ ଶୁଣିଲେ, କାହିଁକି ସେ ପୁରା 100% ସରେଣ୍ଡର ସୋଲଙ୍କର କଥା କହିଛନ୍ତି। ସେଠି ତୁମେ ସବୁ ତୁମକୁ ଉତ୍ସାହ ଲାଗିବନି, ମରିଯିବି କଣ ନାମ କରି କଣଟା କରି ଡାଉଟ ଲାଗିବ ନା, କାରଣ ଆମେ ସେ ଲେଭେଲରେ ନା, ଶୁଭ କଥା ଶୁଣିଲା ମାନେ ତୁମକୁ କଣ ଲାଗିବ, ମୋ ଦ୍ୱାରା ହବ ନିରାଶ ହେଇଯିବ। ଭଗବାନ ପ୍ରଭୁପାଦ ସେ ତାଙ୍କ ଗୁରୁଦେବ ସହିତ ବୁଦ୍ଧି ଦଉଥିଲେ, କିଏ ତାଙ୍କୁ ତାଙ୍କ କଥା ଶୁଣିବ, ସମସ୍ତେ କହିଲେ ଆଗେ ମଠରେ ରୁହ, ତୁମେ ବିଦେଶ ଯିବ ନାହିଁ, ଆମର ଡିସାଇଡ୍ ହବ ତୁମେ କଣ ଜାଣିଛ, କଣ କରିବ, କଣ ତୁମେ ବୟସ ହେଲେ ମୁଁ କେତେବେଳେ ଏଇ ଜିନିଷ କରିବି। ଗୁରୁ ସମୁଦ୍ର ସେ କେବେ ଛାଡ଼ୁନଥିଲେ, କେବେ ଛାଡ଼ୁନଥିଲେ, ନହେଲେ ସହିବେ କେମିତି କରିବେ କେମିତି ଆସିଲେ। ସେ ଯୋଉ ବିଦେଶୀ ଭକ୍ତ କଥା ମୁଁ କହୁଥିଲି, ସେ କଣ କଲେ ନା, ଯାଇକି ଦୀକ୍ଷା ନେଇଗଲା, ଦୀକ୍ଷା ନେଇଗଲା ପରେ ତ ବିବାହ ହେଲା, ବିବାହ ହେଲା ପରେ ସ୍ତ୍ରୀ ତ ବିପରୀତ ହେଇଗଲା, ଜପ କ୍ଷେତ୍ର ଯାହା ତ କରିପାରନ୍ତି ନ କରିପାରନ୍ତି ନା, ସ୍ତ୍ରୀ ସହଯୋଗ କଲେ ଘରେ, ସେ କହିଲେ ଘରେ ପିଟିବା କିଡ଼ା କି ଚାଣ୍ଡିଂ କରିପାରିବୁ, ଏଠି ତୁମେ ଜପ କିଛି କରିପାରିବୁ, ମୁଁ ଜାଣିନ କଣ ପାଶ୍ଚାତ୍ୟ ଦେଶ ତାରିଣୀ ସେ କେବଳ ପ୍ରବାଦ, ଆଉ କେହି ହେଇପାରିବେନି, ଆଉ କେହି ପାଶ୍ଚାତ୍ୟ ଦେଶକୁ ତାରଣ କରିପାରିବେ। ଆଉ ଯେତେ ଜଣ ଆଜି ବିଦେଶରେ ଯେ ଭକ୍ତ କରୁଛନ୍ତି, ଯିଏ ଯାହା କରୁଛନ୍ତି, ସବୁ ପ୍ରଭୁବାଦଙ୍କ ପ୍ରଭୁବାଦ, ପ୍ରଭୁବାଦ ମୋର ତାଙ୍କର ପୂର୍ଣ୍ଣ ବିଶ୍ୱାସ। ଏଇ କେତେ ଥର ଆମେ ପ୍ରଭୁବାଦ ଭଲ ପାଉ, କାହିଁକି ପ୍ରଭୁବାଦ ଏତେ ଆମକୁ ରୁଲ୍ସ ରେଗୁଲେସନ କିଛି ଶିଖେଇ ନାହାନ୍ତି। ଆମ କେବଳ କହିଲେ ଭକ୍ତି କର, ଆମକୁ ସେଇଟା ଭଲ ଲାଗେ, କାରଣ ଆମେ ଏତେ ରୁଲ୍ସ ରେଗୁଲେସନ ମାନିପାରିବୁନି। ସେ ମତେ ମୁଁ ସବୁ କହୁଥିଲି ଏଇଟା ବୈଦିକ ଟ୍ରାଡିସନ, ଏଇଟା ସବୁ ଇଣ୍ଡିଆନ ଟ୍ରାଡିସନ, ଏମିତି କରାଯାଏ। ସେଇଟା ଆମେ ଆମେ ଏବେ ପ୍ରଭୁବାଦ ଭଲ ପାଉ, କାହିଁକି ପ୍ରଭୁ ତମକୁ ଏତେ କଥା କହିଲେ, ତମକୁ ଡାଇରେକ୍ଟ କହିଲେ ଭକ୍ତି କର, ଆମେ ଏତେ କଥା ମାନିପାରିବୁ, ଆମେ ମାନିପାରିବୁ। ଆମର କଣ ବାହାଦର ବାଣ ପିଲେ କଣ କହିଲା, ସୁରା ପାଣ ସହିତ ସମାନ, ଅଧିକିତ ଲୋକ ଆଗରୁ ପାଣି ପିଇଲେ ଶାସ୍ତ୍ର କୁ ଦେଖିବା ହରିଭକ୍ତି ଭଳିଆ, ଯିଏ ଦେଖିବା ନେଇନି ତା ଭିତରେ ପାଣି ପିଇଲା ମାନେ ସେଟା ବିଷ୍ଟା ଭୋଜନ, ଅମେଦ୍ୟ ଭୋଜନ ବାଣ ସହିତ ସମାନ। ତାଙ୍କ ସହିତ ଯିଏ ମନ୍ଦିର ଆସିବ ସେ ଆସୁଛି, ସେ ସେ ସ୍ୱାଗତ କରିବ, ଖୁସି ହବ, ସବୁ ସାବିସ କରିବ, ଏ ଦେଖିବା ନେଇନ ଭାବ, ସେ ତା ପରଦିନ ଆସିବ, ତା ପରଦିନ ଆସିବନି, ସେ ଏତେ ରୁଲ୍ସ ରେଗୁଲେସନ ମାନିପାରିବେନି। ବାହା ହାତରେ ଖାଇବା ତାଙ୍କ କଣ, ସେ ଡାଣ ହାତରେ ଖାଉଥିବେ, ବା ହାତରେ ଦେଖା ଦେଉଥିବେ, ସଂସ୍କାର ରହିଛି ନା ପୂର୍ବ, ଠିକ ଅଛି, ଭକ୍ତି କର, ନାମଟା କରନ୍ତୁ, ସେ ନାମଟା କରନ୍ତୁ ଏ ଜନ୍ମରେ ବହୁତ। ସେ ଦେଖିଲେ ସବୁ ଭିଡ଼ିଓ ଗୁଡା ପ୍ରପଦ ପ୍ରଚନ୍ଦ ସୀତାରାୟଣ ବସିଥିବେ, ଯଦି ସୀତାରାୟଣ ଗନ ସେ ଇଆଡ଼େ ବନେଇଥିବେ, ଇଆଡ଼େ ଏଣି କରିନେଇଥିବେ, ସେଣି କରିନେଇଥିବେ, ତୁମ ଫିରେ ତୋ ପ୍ରଚନ୍ଦ ହବ, ତାକୁ ଏ ବସରେ ଏଠି ତୁମେ କଣ ହଉଛୁ, ଗୋଟେ ଭାଙ୍ଗି ବସୁନୁ, ପ୍ରଭୁ କିଛି କହୁନି, କଣ ଭଗବାନଙ୍କର କଣ ଶକ୍ତି ଥିଲା, ଏ ବିଷୟରେ ଚିନ୍ତା ହଉଛି, ସେଟା କେମିତି କହିବି ଏ ଲୋକ ଗୁଡାକୁ, ନିଶା ଖାଇକି ଆସିଥିବେ, ଆଖି ଲାଲ ଲାଲ କରିକି ବସିଥିବେ, କିଏ ଡେରି ହେଇ ବସିଲାଣି, କିଏ ଗୋଡ଼କୁ ଟେକିଲାଣି, କିଏ ମୁଣ୍ଡକୁ ଟେକିଲାଣି, କିଛି ନାହିଁ, ତାଙ୍କୁ ବସି ଧୈର୍ଯ୍ୟର ସହିତ ପୁରା ଗମ୍ଭୀର ସ୍ୱରରେ ସେ କଥା କହୁଥିଲେ, ଏ ଭଗବାନଙ୍କୁ ଶକ୍ତିଟା ଦେଇଥିଲେ ସେ, ଆଉ ସେଗୁଡାକ ଦେଖୁ ମଧ୍ୟ ସେ ମାତ୍ର ମୁଁ କହିଲି ଆମର ଇଣ୍ଡିଆର ସ୍ୱରୂପ ସେଇଆ କେନ ବାହାରେ ଆମକୁ କହିଲେ ଆମେ ଆମେ ଡିଷ୍ଟର୍ବ ହେଇଯାଉ ପାଇଁ, ଆମେ ଏତେ ନିୟମ ସହ ଆମ ପ୍ରଭୁ ଶିଖେଇ ନାହାନ୍ତି, ଆମ ଘରେ କହିଛନ୍ତି ଭକ୍ତି କର, ହରେ କୃଷ୍ଣ ପ୍ରସାଦ ପା, ସେ କିଛି ମାନିପାରିବେ, ଦେଖୁନା ସେ ଖାଇଲା ବେଳେ ସେ ବାହାରେ ବାହାରେ ହାତ ମାରିଦେବେ, ବାହାରେ ଖାଇଦେବେ, ତାଙ୍କ ସବୁ କିଛି ନାହିଁ, ତାର ସେଇଟା ଭଗବାନ ଦେଖିବେନି, ସେଇଟା ପ୍ରଭୁ ଦେଖିବେନି, କାରଣ ସେ ଯୋଉ ସ୍ଥିର ସ୍ତରରୁ ଆସିଛନ୍ତି, ସେ ଆଜି ଆସିକି ଭଗବାନ ଭକ୍ତି କରୁଛନ୍ତି, ପ୍ରସାଦ ପାଉଛନ୍ତି, ତୁ ଜାଣ ସେ ପଶ୍ଚାତ ତାରଣ ପ୍ରଭୁବାସ କଲେ, ଆଉ କେହି ତାଙ୍କ ପୋଷ୍ଟ ନେଇପାରିବେନି, ଆଉ କେହି ନେଇପାରିବେ ଜଗତ, ସେ ତାଙ୍କର ହିଁ ସମସ୍ତ ଭକ୍ତି, ସେ ବିଜୟ ଭବନ କରିଦେଇଛି, ଆଉ ସେ ସ୍ଥିର ତ କରିବାକୁ ଦେଲାନି, କିନ୍ତୁ ଇଏ କଣ ଚାହାନ୍ତି, ମନ୍ଦିରକୁ ରୁଚି ରୁଚି କେତେବେଳେ ଯିବେ, କିନ୍ତୁ ମନ୍ଦିର ଯିବା ଭଲ ଲାଗିଲାନି, କାହିଁକି ପାଣି ନାହିଁ, ତିଳକ ନାହିଁ, ଆଉ ଚାଣ୍ଡି ମୁଁ ଗଲାବେଳେ ଦେଖି ତୁମେ ତ ପଚାରି ନା ଚାଣ୍ଡି କରୁଛନ୍ତି ସେବା କାହିଁକି ଗଲୁନ, ଆଉ ସ୍ତ୍ରୀ ତାର ଭକ୍ତ ନୁହେଁ, କିନ୍ତୁ ସେ କଣ କରେ, ଗୋଟେ କାମ କରେ, ସିଏ ପ୍ରଭୁପାଦ ଗୋଟେ ଫଟୋ ରଖିଛନ୍ତି, ପ୍ରଭୁପାଦ ଫଟୋକୁ ସେ ତକିଆ ତଳ ତାର ତା ବେଡ୍ ଯୋଉ ତାଙ୍କ ସବୁ ବିଦେଶ ବେଡ୍ ମୋଟା ମୋଟା ବେଡ୍ କୁସମ କୁସମ ଅଛି, ତା ଦେହରେ ଲୁଚିକି ରଖି, ସେ କଣ କରିବ, ସ୍ତ୍ରୀ ଶୋଇଗଲା ପରେ ପ୍ରଭୁପାଦ ସେ ଫଟୋ କାଢିବ, କାଢିକି ପ୍ରଣାମ କରିବ, କହିବ ପ୍ରଭୁପାଦ ଆମକୁ ଦେଖିବା ନି ତୁ କିଛି କରିବ, ପ୍ରଣାମ କରି ସେ ଶୋଇବ, ସବୁବେଳେ ତାର ଏଟା ଏତିକି 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 ସେ କରୁଛି, ସେ ଏତିକି କରୁଛି, କେବଳ ପ୍ରଭୁପାଦଙ୍କୁ ସ୍ମରଣ କରୁଛି, ଦେଖ ଗୁରୁ ସମ୍ପଦ ସେ ରଖିଛି, ଆମେ କଣ ବଞ୍ଚିବାଟା ବର୍ତ୍ତମାନ ଗୋଟେ ସାର ହେଇଗଲାଣି, ଆଉ ଆମର ବର୍ତ୍ତମାନ କହିଲେ ବଞ୍ଚିବି କେମିତି, ଗୋଟେ ଭଲ ରହିବି କେମିତି, ଆଉ ସମ୍ବନ୍ଧଟାକୁ ଇମ୍ପୋର୍ଟାଣ୍ଟ ଦେବା, ସେଇଟା ଚିନ୍ତା ଭାବନ୍ତୁ, ବଞ୍ଚିବାକୁ ଚିନ୍ତା କର, ନା ସମ୍ବନ୍ଧ ସ୍ଥାପନ କର, ମୁଁ ଭଗବାନ ପାଇଁ ଠିକ ଗୋଟେ କିଛି କରିକି ତାଙ୍କ ସହିତ ଗୋଟେ ମୋର ସମ୍ବନ୍ଧ ହେଇଯିବ, ତାଙ୍କ ମଧ୍ୟ ରୋଷେଇ କରିବି, ଖାଇବାକୁ ଦେବି, କଣ କରିବି, ମାଳ କରିବି, ଟିକେ କଣ ଗୋଟେ ସମ୍ବନ୍ଧଟା ହେଇଯାଏ, ତା ଦେହରେ ମୋର ଭଜନ କରିବି, ମୁଁ ଟିକେ ବଞ୍ଚିଯିବି, କୃଷ୍ଣ ପାଇବା କଥା ଗୋଟେ ଛାଡ, ତାଙ୍କେ ଗୋଟେ ସମ୍ବନ୍ଧ ସ୍ଥାପନ କର, ଆମର ଆଗେ କଣ ବଞ୍ଚେ କେମିତି ଭଲ ରହିବ, ନା ହବନି, ସମୁଦ୍ର ସ୍ଥାପନ କରିବା ଚେଷ୍ଟା ହେଇଗଲା, ତମେ ଯେତେବେଳେ ତକିଆ ଦଳ ରଖିବା ଦେଖେ, ତାପରେ କେତେ ଦିନ ତାର ଡିଜିଜ୍ ହେଇଗଲା, ମନ ଗୋଟେ ଭଲ ଲାଗୁନି ନା, ତାକୁ ରୋଗ ହେଇଗଲା, ରୋଗ ହେଇଗଲା ପରେ ତା ସ୍ତ୍ରୀ କହିଲା, ସେ ତାର ମୋର ଲାଷ୍ଟ ଡେ ଲଣ୍ଡନ ଲ କଥା, ଲାଷ୍ଟ ଡେ ଯୋଉଦିନ ତାର ମୃତ୍ୟୁବରଣ ହେବାକୁ ଯାଉଛି, ସର ଛିଡ଼ାଇକି ଯାଉଛି, ସେଥିରେ ସେ କାଢ, ସେ ପୁରା ଡକ୍ଟର ଆସିଥାଏ, ଡକ୍ଟର ଆସିଥାଏ, ସେ ଯେତେବେଳେ ଡକ୍ଟର ଆସିବା ପୂର୍ବରୁ ସେ ଯାହା ସେ ସ୍ମରଣ ଆସିଲା, ସେ ପ୍ରବୋଧନ ଫଟୋ କାଢିକି ଦେଖି ଦେଖିଲା ପରେ ତାଙ୍କର ଇମୋସନ ବଢିଗଲା, ଜୀବନ ସାରା ତାଙ୍କ ଚିନ୍ତା କରୁଛନ୍ତି, ଇମୋସନ ବଢିଗଲା, ତାପରେ ସେ ସରେ ଛାଡ଼ିଦେଲେ ତା ସ୍ତ୍ରୀ ସେ ଫଟୋ ଧରିଲା, ସେ ଫଟୋ ଧରିଲା କାହାର ପ୍ରବୋଧନ ଫଟୋ, କହିଲେ ମୋ ସ୍ୱାମୀ କାହିଁକି ମଲା ବାବାଙ୍କୁ, ବାବାଙ୍କୁ କ'ଣ ମୁଁ କାହିଁକି କାହିଁକି ବାବାଙ୍କୁ ଦେଖିଲା ପରେ ତାଙ୍କ ଦେହ ବେଶୀ ଖରାପ ହେଲା, କାରଣ ସେତେବେଳେ ବେଡ୍ରେ ରୋଗ ହେଇଗଲା, ସବୁବେଳେ ପ୍ରବୋଧନ ଚିନ୍ତା କଲେ, ଗୋଟେ ଦୀକ୍ଷା ନେଇଥିଲି ଜୀବନ ସାରା ମୁଁ କିଛି କରିପାରିଲିନି, ଏଇ ସ୍ତ୍ରୀକୁ ବିବାହ ହେଇଗଲି, ଏ ଭକ୍ତ ନୁହେଁ ତା କ'ଣ ସବୁବେଳେ ଜଣେ କାହା ଦେହକୁ ତୁମେ କ'ଣ ଜାଣିବ, କୌଣସି କାହା ଆଚରଣ ରହିଛି ପ୍ରଚାର ବି ରହିଛି, ପ୍ରଚାରଟା ରହିଛି ଆଚରଣଟା ବି ରହିଛି, କିନ୍ତୁ ଦୁଇଟା ଯାକର ଭିତର କଥା ବି ରହିଛି, ଜଣଙ୍କର ଆଚରଣର ତ୍ରୁଟି ରହୁଛି କିନ୍ତୁ ତାର ଭାବଟା ବି ଭଲ, ସେ ବି ଭଗବାନ ପ୍ରାର୍ଥନା କରି ପ୍ରଭୁ କ'ଣ କରିବି ମୁଁ ଏଇଭଳିଆ ପୁତ୍ର ଲୋକ ମୋର ଆଚରଣଟା ଠିକ ହେଇପାରୁ, ତାକୁ ସୁଧାର ପାଇଁ ସମୟ ଲାଗିପାରେ, ତା ଭାବଟାକୁ ହଁ ଜାଣିଛୁ ଜଣେ ପ୍ରଚାର କରୁଛି ବହୁତ ସୁନ୍ଦର କିଛି ସବୁ କରିପାରୁଛି କିନ୍ତୁ ତାର ଭାବଟା ଭଗବାନ ପ୍ରତି ବି ନଥାଇପାରେ, କିଛି କହିବ ସେ ଭାବ କାହିଁ ସେ ଜାଣନ୍ତି, ଆଚରଣ ପ୍ରଚାର ଦୁଇଟା ଜିନିଷ ସେ ବହୁତ ରେୟାର ଲୋକ ମୋ ପାଖରେ ମିଳେ, ଯେଉଁମାନଙ୍କର ଆଚରଣ ଆଉ ପ୍ରଚାର, ଆଚରଣର ଅର୍ଥଟା ହଉଛି ଏଇଟା ଗୁରୁକୃଷ୍ଣଙ୍କୁ ପଦାନ ପଦାଙ୍କ ଅନୁସରଣ କରିବା, ଆଚରଣ ଅର୍ଥ ଏଇଟା ନୁହେଁ ଯେ ଆମେ ଗୋଟେ ଜେଣ୍ଟଲ ଭଦ୍ର ଏଇ ଜିନିଷଟା ଫଲୋ କରିବା, ଆମେ ହଁ ଠିକ ଅଛି ମୁଁ ଆରମ୍ଭ ଖାଇ ପିଇକି ମୋର ଭଲ ନେଇକି ଚୁପଚାପ ରହି ଯିଏ ଯାହା କରୁଛି କରୁ, ଆଚରଣ ଅର୍ଥ ଏଇଆ ନୁହେଁ, ଆଚରଣ ଅର୍ଥ ହଉଛି ଗୁରୁ ଗୁରୁ ବୈଷ୍ଣବଙ୍କର ପଦାଙ୍କ ଅନୁସରଣ କରିବା, ଭଦ୍ର ହବାର ଭଲ ହବାର ଥିଲା ତାହେଲେ ଭକ୍ତ ଠାକୁରଙ୍କର ଏତେ ବିରୋଧୀ କାହିଁକି ହବାର ଥିଲା, କର୍ମକାଣ୍ଡ ବ୍ରାହ୍ମଣମାନଙ୍କ ସହିତ କ'ଣ କାହିଁ ବିରୋଧ କରିବାର ଥିଲା, ଜଗତର ଭଦ୍ରତା ଅଭଦ୍ରତା ସହିତ ଆମର ସମ୍ପର୍କ ନାହିଁ, ଆମର ସମ୍ବନ୍ଧରେ ଗୁରୁକୃଷ୍ଣଙ୍କର ପଦାଙ୍କ ଅନୁଷ୍ଠାନ କରିକି ଯିବାକୁ ପଡ଼ିବ, ଶୁଦ୍ଧ ଭକ୍ତିର ମାର୍ଗରେ ଯିବାକୁ ପଡ଼ିବ, ତା ଭିତରେ କିଏ ଆମେ ଭଲ ପାଉ ନ ପାଉ, ସେମାନଙ୍କର ଭଲ ପାଇବା ସହିତ ଆମର ଭକ୍ତିର ସମସ୍ତେ ଆମକୁ ଭଲ ପାଇଗଲେ ଯେ ଆମର ଭକ୍ତି ବୃଦ୍ଧି ହେଇଯିବ ତା କିଛି ମାନେ ନାହିଁ, ସେଥିରେ ଅସୁବିଧା କ'ଣ ହେଉଛି, ସେ ସମ୍ବନ୍ଧ ରଖିଥିଲା ନା, ସେ ଆଜି ସେ ଫଟୋ କାଢିକି ଯେତେବେଳେ ଦେଖୁଛି ପ୍ରଭାତ ଫଟୋ କଥା କାଢିକି ଦେଖୁଛି ଦେଖି ସର ଛାଡ଼ି ସେ ସ୍ତ୍ରୀ ଲୋକ ଧରିଗଲ, ସେ ଫଟୋକୁ ବହୁତ ଦିନ ସେ ଘୁରିଲି ଧରିକି କେସ୍ କୋର୍ଟ କେସ୍ କରିବି ବାବୁନା, ସେ ଭାବୁଥିଲେ ଯେ ପ୍ରଭାତ ଅଛନ୍ତି ମୁଁ ଆଙ୍କ ନାଁ କୋର୍ଟ କେସ୍ କରିବି, ଇଆରି ପାଇଁ ମୋ ସ୍ୱାମୀଙ୍କର ଜୀବନ ଗଲା, କାରଣ ସେ ସେତେବେଳେ ବଡ଼ ଭାବ ବି ଗୋଟେ ହେଇଯାଇଛି ପ୍ରଭାତ ଫଟୋ ଦେଖି ଜୀବନ ସାରା ଆଜି ପ୍ରବୋଧ ମୁଁ ଦୀକ୍ଷା ନେଇଥିଲି ଆଜି ମୋର କିଛି ହେଲା, ସେ କୋର୍ଟ କେସ୍ କରିବାର ମାରିକି ବୁଲି 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 ସେ ସେଠୁ ଇସ୍କର ମନ୍ଦିରକୁ ଆସିଲା, କି କହିଲା ଯା ଇସ୍କର ମନ୍ଦିର ଅଛନ୍ତି ଏଇ ବାବା ଇସ୍କର ମନ୍ଦିର ଅଛି, ସେ ଆସିଲା ଆସି କହିଲା ଏ ମନ୍ଦିର କିଏ ସାଇଡ୍ କିଏ କ'ଣ ନା, ସେ ଲଣ୍ଡନ ସୋ ଷ୍ଟ୍ରିଟ୍ ଆସିଲା ପ୍ରଭୁ ଯେଉଁଠି ରାଧା ଲଣ୍ଡନେଶ୍ୱର ଅଛନ୍ତି, ରାଧା ଲଣ୍ଡନେଶ୍ୱର ଏଠି ବି ଅଛନ୍ତି ଏବେ ବି ଅଛନ୍ତି ପ୍ରଭୁ ରାଧା ଲଣ୍ଡନେଶ୍ୱର ପ୍ରଭାତ କରିଛନ୍ତି ପୁରା ସୁନ୍ଦର ବିଗ୍ରହ ଭଗବାନଙ୍କର ପ୍ରବୋଧନ ଯେତେ ବିଗ୍ରହ ସବୁ ଯୋଉ ଭାଗ୍ୟରେ ଯାଉ ଏତିକି ହେଲା ପ୍ରବୋଧନ ବିଗ୍ରହ ରାଧା ପାରେଶ୍ୱର କୌଣସି ବିଗ୍ରହ କୁଶଳମାନଙ୍କର ଯେମିତି ରାଧା ଗୋବିନ୍ଦ ସେଭଳି ଭଗବାନଙ୍କ ଶକ୍ତି ସବୁ ଭରି ପ୍ରବୋଧନ ଶକ୍ତି ସବୁ ଭରି ହେଇକି ରହିଛି, ଏଠି ଆମର ଗୌରୀ ତାଇ କୃଷ୍ଣ ବଳରାମ ପ୍ରବୋଧ ତାଙ୍କର ପ୍ରତିଷ୍ଠା କରୁଛନ୍ତି କୋଉଠି ନିମାୟପୁରରେ, ସେ ସେଭଳି ଏ ସୁନ୍ଦର ଯେଉଁ ଯେଉଁଠି ବିଗ୍ରହ ପ୍ରବୋଧନ ବିଗ୍ରହ ରାଧା ଗୋପାଳାନନ୍ଦ ମେନର ଭକ୍ତିନାଥ ମେନର ସେଇଭଳି ଛୋଟ 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 ଠାକୁର ବଡ଼ ସୁନ୍ଦର ସୋ ଷ୍ଟ୍ରିଟ୍ରେ ପୁରା ରାଧା ଆସିବିଆଙ୍କ ଭଳି ରାଧା ଲଣ୍ଡେଶ୍ୱର ଆଉ ଜଗନ୍ନାଥ ଅଛନ୍ତି ଶ୍ୟାମ ସୁନ୍ଦର ପ୍ରଭୁ ଜଗନ୍ନାଥ ସେ ଜଗନ୍ନାଥ ତାଙ୍କର ପୁରୁଣା ଫଟୋ ଦେଖିକି ସବୁ ଆମିଷ୍କାର ପୁରୁଣା ଫଟୋ ଛୋଟ ଛୋଟ ହାତ ବଡ଼ ବଡ଼ ଏମିତି ତିନିଗିଣିଆ ଜଗନ୍ନାଥଙ୍କର ଏବେ ତ ସବୁ ଆମର ଜଗନ୍ନାଥ ଗୋଲ ସେଟା ଦେଖି ତିନିଗିଣିଆ ଫଟୋ ଏମିତିକା ଏମିତିକା ଜଗନ୍ନାଥ ସେଟା ସବୁ ରାଧା ଲଣ୍ଡେଶ୍ୱର ଅଛନ୍ତି ଏଠି ଅଛନ୍ତି କେଉଁଠି ନେଦରଲ୍ୟାଣ୍ଡରେ ରାଧାଦେଶ ରାଧାଦେଶରେ ଜଗନ୍ନାଥ ଅଛନ୍ତି ଏବେ ସେ ଭଗବାନଙ୍କର ଶକ୍ତି ଅଲଗା ଜଣାପଡ଼େ ନାହିଁ, ପ୍ରଭୁପଦ ବିଗ୍ରହ ଆଚାର୍ଯ୍ୟଙ୍କର ବିଗ୍ରହ ତାଙ୍କ ଶକ୍ତି ଅଲଗା ଜଣାପଡ଼େ, ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ପ୍ରେମ କାନ୍ଦି କାନ୍ଦି 70 ବର୍ଷ ବୟସରେ ବିଦେଶରେ ଯାଇକି ଆଜି ଭଗବାନ ବସିଦେଲେ ଆଜି ସେ ସେବା ଚାଲିଛି, ସେଠି ସେବା ଚାଲିଛି ଆଶ୍ଚର୍ଯ୍ୟ ସେ ଜିନିଷ ହେଉଛି, ଆମର ଦେଖିକି ତୁମର ଗୋଟେ ରିଲକ୍ଟାଣ୍ଟ ହଉଛି କି ଗୋଟେ ଲୋକ ଆଇଲା ବେଳକୁ ପ୍ରସାଦ ପାଇଲା କିନା ବୁଝୁନ ତୋତେ ଖାଇଲେ ଉଠିକି ପଳାଇଲେ ଗୋଟେ ଲୋକ କିଏ ଖାଇଲା କିଏ ନ ଖାଇଲା ତୁମେ ତୁମେ ବୁଝୁନ ତୁମେ ଯାଇଥିଲ ଦେଖି ଆସିବାକୁ ପଡ଼ିବ, ସେମାନେ କେମିତି ହବ କିଏ ବି ମନ୍ଦିରକୁ ଆଇଲା ନା ପଇସା ଦଉନାହାନ୍ତି ସେମାନେ, କ୍ଲାସ ସମୟରେ ଆସିକି ରହିଥିବେ ନା, ତାଙ୍କୁ ସବୁ ଡାକି ନେବେ, ଆସ ପ୍ରସାଦ ଯାହା ଥିବ ସବୁ ଡାକିଥିବ ମନ୍ତ୍ରୀଦାସ ପ୍ରଭୁ ତମକୁ ଶିଖେଇଛନ୍ତି ସବୁ ଭକ୍ତିବନ୍ତ ମ୍ୟାନର ଲଣ୍ଡନରେ ଯୋଉ ଭକ୍ତିବନ୍ତ ମ୍ୟାନର ଅଛନ୍ତି 24 ଘଣ୍ଟା ପରେ ପ୍ରସାଦ ବୁଝିପାରୁଛି କି ନାହିଁ, 24 ଘଣ୍ଟା ତୁମକୁ ପଇସା ଦେଲେ କଣ କରିବ କି, ତୁମକୁ ଜଣେ ପଇସା ଦେବ 24 ଘଣ୍ଟା ଫ୍ରି ପ୍ରସାଦ କଣ କରିବ, କିଏ ରୋଷେଇ କରିବ ମୁଁ ଏତେ ତାଙ୍କ ପ୍ରସାଦ ବାନ୍ଧି ଗୋଟେ ଖୁସି ସବୁବେଳେ ଦେଖ କିଛି ଭକ୍ତମାନେ ସବୁ ସେବା କରୁଛୁ ପଇସା ନେଇ ପ୍ରଭୁପାତ ଖୁସି ପ୍ରଭୁପାତ କହିଛନ୍ତି ପ୍ରଭୁପାତ କହିଛନ୍ତି ପ୍ରସାଦ ଦେବାକୁ ପଡିବ ସବୁବେଳେ ଫ୍ରି ପ୍ରସାଦ ଆସିବାର ଖୁସି ହେଇଯାନ୍ତି ଆମର କଣ ଏଇଟା ଖାଇକି ଆସୁଛନ୍ତି କୋଉ ଖାଇକି ପଳଉଛନ୍ତି ଆମେ କହୁଛନ୍ତି କି ଆଇଲା ବେଳେ ଖାଇ ପିଇ ପଳେଇଲା ବନ୍ଦ କରିଦେବା ଆମ ଏଇଟା କଣ ଆସିଲେ ଖାଇ ପିଇ ପଳେଇଗଲେ କିନ୍ତୁ ତାଙ୍କର ବିଦେଶ ଜାଣିଛ କହିବେ ଆମର ଆଜି ସଣ୍ଡେ ଫିଷ୍ଟ 300 ଲୋକ ଖାଇଲେ 200 ଲୋକ ଖାଇଲେ ସୁଶୀତ କଲେ ସେ ମତେ ଖୁସି ଲାଗିଲା ଆମେ ବହୁତ ତତ୍ତ୍ୱ ଜାଣିଛେ ଏ ସିମ୍ପୁଲ ଫର୍ମୁଲା ଆଚାର୍ଯ୍ୟଙ୍କ ଫର୍ମୁଲାଟା ଜାଣିନି ଏତିକି ମନେ ରଖ ସେମାନେ ଆଚାର୍ଯ୍ୟଙ୍କ ଫର୍ମୁଲାଟା ଜାଣିଛନ୍ତି କିନ୍ତୁ ତତ୍ତ୍ୱଟାକୁ ଜାଣିନି ଆଚାର୍ଯ୍ୟ ପ୍ରୋବ ଯାହା କହିଛି ସେ ତାଙ୍କ ମୁଣ୍ଡ ରହିଛି ବାସ୍ ସେତିକି ଆଉ ସେ ଘୁଞ୍ଚି ହୋଇ ତାଙ୍କୁ ଏ ତତ୍ତ୍ୱ ବିଷୟରେ ଜାଣିପାରନ୍ତି ତାଙ୍କ ସଂସ୍କାର ବିଷୟରେ ଥାଇପାରେ କିନ୍ତୁ ସେ ଆଚାର୍ଯ୍ୟଙ୍କ ଫର୍ମୁଲାଟା ଧରିଦେଇଛି ପ୍ରୋବଦରେ କହିଛନ୍ତି ଏମିତି ହବ ଏଇ ସମୟରେ କଲା ହବ ମନ୍ଦିର ଏ ସମୟରେ ଏମିତି ହବ କ୍ଲିନ୍ ହବ ମନ୍ଦିର ଭୋଗ ଏମିତି ଭାଗିବ ସେଇଟାକୁ ସେ ରଖିଛନ୍ତି ଆଜି ଯଦି ଇସ୍କନ ପରିଷ୍କାର ପରିଚ୍ଛନ୍ନ ଷ୍ଟାଣ୍ଡାର୍ଡ ମେଣ୍ଟେନ୍ ହଉଛି କେବଳ ବିଦେଶୀ ଭକ୍ତମାନଙ୍କ ପାଇଁ ମାନେ ଓଡ଼ିଆ ଭାରତୀୟ ଲୋକ ଇଏ ଅପରିଷ୍କାର କରୁଛନ୍ତି ଶାସନ ମନ୍ଦିରକୁ ଆଉ ସେମାନେ ଯେଉଁଠିକି ଯିବେ ନା ଘୁରିବେ କାହିଁକି ଡବରେ ମନ୍ଦିର ପରିଷ୍କାର ହେଲା କାହିଁକି ଠିକ୍ ଟାଇମ୍ରେ ଖୋଲା ହେଲାନି ଆମର ତ ଅପରିଷ୍କାର ଏଇଟା ସବୁ ଖାଇ ପିଇକି ଝାଡ଼ ମରା କିଏ ମୁଁ ଥରେ ମାରିଦେଲେ ଶୋଇଲା ମର ମରା କାହିଁକି ମାରିବାକୁ ଯିବି ଯୋଉଟା ବିଦ୍ୟୁତ ପ୍ରବଣ ଶିଷ୍ୟ ରହୁନି ଦେଖିବା 17-15 17-16 ତୁମକୁ ପାରଳା କରିଦେବ କାହିଁକି କାହିଁକି 17-16 ପ୍ରଭାତ କହିଛି 17-15 ଆଜି ଇସ୍କନ ଯେଉଁ ଯେଉଁ ଜିନିଷ ରହିଛି କେତେଟା ଜିନିଷ କେବଳ ମେଣ୍ଟେନ୍ ହଉଛି ସେମାନଙ୍କ ପାଇଁ କାହିଁକି ସେମାନେ ଆଚାର୍ଯ୍ୟ ପ୍ରିନ୍ସିପଲ୍କୁ ଜାଣିଛନ୍ତି ଆମେ ଖାଲି ତତ୍ତ୍ୱ ଶୁଖିଲା ତତ୍ତ୍ୱ ଗୁଡା ଜାଣିଛେ କରିବାନି କିଛି ତାଙ୍କୁ ଛାଡ଼ିଦେ ଦେଖିବ ସେ ଖଟିବେ ଆଚ୍ଛା ରୋଷେଇ ବାସ ଭଲ ମନ୍ଦ ସବୁ କରିବେ ସବୁ ତାଙ୍କ ଇତ୍ୟାଦି ଜାଣିଛି ସେ କରିବେ ବସ୍ ଭାରି ସିରିୟସ୍ ସେମାନେ ଆଜି ପ୍ରଭୁପା ଯୋଉ 70 ବର୍ଷ ବୟସରେ ମାତ୍ର 12 ବର୍ଷ ଭିତରେ ଗୋଟେ ବିଶ୍ୱର ଏତେ ବଡ ଆନ୍ଦୋଳନ ତିଆରି କଲେ ସେମାନଙ୍କ କଥା ସେମାନେ ଭିତ୍ତିଭୂମି ସବୁ ଥିଲେ ସେଥିପାଇଁ ସେମାନେ ପୂଜ୍ୟ ପ୍ରଭୁପା ତାଙ୍କ ଶିଷ୍ୟମାନେ ପୂଜ୍ୟ ଆମର ଆଜି ଆସିକି ଆମେ ଆଶ୍ରୟ ନେଇଛନ୍ତି କାହା ଦ୍ୱାରା ପ୍ରଭୁପାତ ଆଜି କରିଛନ୍ତି ତାଙ୍କ ଆଜି ସେମାନେ ନଥାଇ ପାରନ୍ତି ମହାନନ୍ଦ ମହାରାଜ କୀର୍ତ୍ତନନ୍ଦ ମହାରାଜ ଭଗବାନ ସ୍ୱାମୀ ମହାରାଜ ଏମାନେ ସବୁ ନାହାନ୍ତି ଆଜି ଭଗବାନ ସ୍ୱାମୀ ଏସବୁ ସବୁ ଚାଲିଅଛି କିନ୍ତୁ ତାଙ୍କର ଅବଦାନଟା ଇସ୍କନ ଇତିହାସ ସବୁଦିନ ପାଇଁ ରହିବ ଆରେ ବାବା ପାଗଳ ହେଇଛ ତୁମେ ଦେଖିଲେ କୁଆଡେ କୁଆଡେ ଯାଇକି 200-300 ଏକର ଜାଗା ନେଇଛନ୍ତି ସବୁ ହାସଲ ସବୁ ନେଇଛନ୍ତି ବିରାଟ ବିରାଟ କୋଟି ଟଙ୍କାର ଦାମ 200-300 ଏକର ଜାଗା ପ୍ରଭୁପାତ ଡକିନି ପ୍ରଭୁପାତ ବହୁତ ଖୁସି ଯା ଏଠି ରୁହ ମୁଁ ଚାହୁଁଛି ଭଲ ମତ ତ ଭଲ ଲାଗୁଛି ପ୍ରଭୁପାତ ନିୟୁ ମାୟାପୁର ମୋତେ ଆଉ ତାଙ୍କର ବେଡ୍ ତୁମେ କଣ ଗୁରୁ ଭକ୍ତ ଦେଖିନ କି ଶିଖିନ ତୁମେ ଯାଇ ଦେଖିବାକୁ ପଡିବ ବିଦେଶରେ ଗୁରୁଙ୍କୁ କେମିତି ଭଲ ପାଇବାକୁ ପଡେ ମୁଁ କହୁଛି ଆମେ ଖାଲି ତତ୍ତ୍ୱ ଜାଣିଛେ ଆଚାର୍ଯ୍ୟ ବିଷୁ ଜାଣିନି କିନ୍ତୁ ସେମାନେ ଆଚାର୍ଯ୍ୟ ବିଷୁ ଦେଇଛି ଏ ନିୟୁ ମାୟାପୁର ମୋତେ ବହୁତ ଭଲ ସେ ଜାଗା ନିୟୁ ମାୟାପୁର ମୁଁ ଯାଇଛି ପ୍ରଭୁପାତ ଯେଉଁଠି ଯେଉଁ ଷ୍ଟେପ୍ ଦେଇଥିଲେ ଯେଉଁ ଫଟୋ ମାନେ ପ୍ରଭୁପାତ ଗଲେ ସବୁ ଫଟୋ ୱେଲକମ୍ କରାଯାଏ ପ୍ରଭୁପାତ ଗଲେ କ୍ଷେତ୍ର ସବୁ ନାଚୁଛନ୍ତି ସେ ଫଟୋ ନେଇଛନ୍ତି ସେ ଫଟୋ କେଉଁଠି ଲଗେଇଛନ୍ତି ପ୍ରଭୁପାତ ଯେଉଁଠି କୀର୍ତ୍ତନ କରୁଥିଲେ ପ୍ରଭୁପାତ ଯେଉଁଠି ଫୁଲମାଳା ଦିଆଯାଇଛି ଏଣ୍ଟରେ ଦେଖିବା ପ୍ରଭୁ ସେଇ ଫଟୋ ମାନେ ସେ ଏତେ ପ୍ରଭୁପାତ ପେପର ଏଇଟା ରଖିବା ପାଇଁ ଚାହୁଁଛନ୍ତି ପ୍ରଭୁପାତ ପାହାଚରେ ଯେମିତି ସେ ଫଟୋ ଅଛି ବର୍ତ୍ତମାନ ଦେଖିବେ ସେଇ ପାହାଚରେ ସେଇ କାଠ ସେ ଚେଞ୍ଜ କରୁନାହାନ୍ତି ଆମର ଗୋଟେ ଭଗାଡ଼ି ଦେବ ନାଇଁ ନାଇଁ ପ୍ରଭୁପାତ ଏଇ ପାହାଚରେ ଏଇ ଜିନିଷ ଦେଖିବେ ସେଇଟାକୁ ଆମେ ମେଣ୍ଟେନ୍ କରିବାକୁ ସେଇଠି ଫଟୋ ଲାଗିଛି ସେଇଠି ଫଟୋ ଲାଗିଥିଲା ଏଇ ଫଟୋ ପ୍ରଭୁପାତ ଦେଖିବେ ତୁମେ ଦେଖିବ ଆରେ ପଚାରିଲ ନା ଆଜ୍ଞା ଏଇଠି ପ୍ରଭୁପାତ ଷ୍ଟେପ୍ ନେଇଥିଲେ ଏଇ ଫଟୋ ସେଇ ଷ୍ଟେପ୍ ରଖା ହେଇଛି ପ୍ରଭୁପାତଙ୍କର ଆଜି ବେଡ୍ ସେଇ ବେଡ୍ ସେତେବେଳେ ଗଲେ ଯୋଉ ବେଡ୍ ତାକୁ ଦେଖିଲେ ମୁଣ୍ଡ ଖରାପ ହେଇଯିବ ସୁନ୍ଦର ବେଡ୍ କୁସନ୍ ପ୍ରଭୁପାତ ଚେୟାର ପ୍ରଭୁପାତ ତଳେ ବସୁଛନ୍ତି ସେ ଟେବୁଲ ଫାସ୍କ୍ଲାସ୍ କେତେ ବର୍ଷ ତ 77-75 76-75 ସେ ଅରିଜିନାଲ କୁସନ୍ ଆଉ ତାର ସେମାନେ ଏତେ ଯତ୍ନ ରଖିଛନ୍ତି କେତେ ବର୍ଷ ହେଲାଣି 76 ବର୍ଷ ଆଜି କେତେ ବର୍ଷ 25 ବର୍ଷ କୋଡ଼ିଏ ମୁଣ୍ଡ ଖରାପ ନା 40-45 ବର୍ଷ ହେଲାଣି 45 ବର୍ଷ ହେଲା ଭେଲଭେଟ୍ କପଡ଼ା ସେମିତି ଅଛି ବୁଝିପାରୁଛ ତ ସେମାନେ କବାଟ ସବୁବେଳେ କ୍ଲୋଜ୍ କରି ରଖୁଛନ୍ତି ସବୁବେଳେ କବାଟ ବନ୍ଦ ତମକୁ ଜଣେ ଭକ୍ତ କେବଳ ରହିଛନ୍ତି ପ୍ରଭୁପାଦଙ୍କର, ପ୍ରଭୁ ଯେଉଁଠି ବସିଥିଲେ ସେଠି ପ୍ରଭୁ ବିଗ୍ରହ ଅଛନ୍ତି, ଯେଉଁ ଭେଲଭେଟ୍ ବୁଝିପାରୁଛନ୍ତି, ଯେଉଁ ଆସନରେ ବସିଥିଲେ ସେ ଆସନର ଯେଉଁ ଅରିଜିନାଲ କପଡ଼ାଟା ସେଟା ଆଜି ବନ୍ଦ ରହିଛି ପୂଜାରେ ବସିକି, ପଛପଟରେ ଯେଉଁ ଯେମିତି ଲାଗିଥିଲା ଯୋଉଟା କଦିନ ଡେରି ହେବ ପ୍ରଭୁପାଦ ସେଟା ସେମିତି ରହିଛି, ସେମ୍ ଟେବୁଲ ସେମିତି ରହିଛି, ଯେଉଁଠି ପ୍ରଭୁପାଦ ବସିକି ପ୍ରସାଦ ପାଇଥିଲେ ସେ ଟେବୁଲ ସେଠି ରହିଛି, ସେଇଠି ଫଟୋ ରହିଛି, ପ୍ରଭୁପାଦ ଏଇଠି ପ୍ରସାଦ ପାଇଛନ୍ତି। ଦିଦି ପଳେଇ ଆଇଲ କଣ ଗୁରୁ ମାଙ୍କ ରାସ୍ତାରେ ସେ ରୁହନ୍ତୁ, ଛାଡ ମୋତେ ପୋକ ଲାଇନ ଖାଇବୁ ଏଠି ରହିବ ନା, ଉଠି ବେଡି ଧରିକି ପଳେଇବୁ, ତୁମେ କଣ ଜାଣିବ, ଭକ୍ତ ସେ ଦେଖି ଶିଖିକି ଆସିବ। ଲାଟିନ ସେଇଭଳି ସେଇ ଲାଟିନ ସେମିତି ପ୍ରଭୁପାଦ ବାଥରୁମ୍ ଯାଆନ୍ତି, ଯେଉଁଠି ଗାମଛା ବାଣ୍ଟିଥିଲେ, ଯେଉଁଠି ବସିଥିଲେ, ଆଉ ହାରମୋନିୟମ ପ୍ରଭୁପାଦଙ୍କର ହାରମୋନିୟମ ଏଥିରେ ଅଛି, ସେ ସେଇଟା ହାରମୋନିୟମ ବସିଥିଲେ, ସେ ହାରମୋନିୟମ ସେଇଠି ଅଛି, ପ୍ରଭୁପାଦ ହାରମୋନିୟମ ଫଟୋ ପ୍ରଭୁପାଦ ବସି ଗାଇଥିଲେ ସେ ସେଠି ରଖା, ସେମିତି ଭଲ ପାଇଛି। ଅସମ୍ଭବ କାର୍ଯ୍ୟ କରିଲେ, 200-300 ଏକର ଜାଗା ନେଇ ଭକ୍ତମାନଙ୍କୁ ଧରି ଛାଇ ଦେବେ ଦେଶ ବିଦେଶ, ତାଙ୍କର ଇଏରେ ଆଜି ହେଇଛି, ସେମାନେ ନିଶ୍ଚିତ ଭଗବତ ଆମ ପ୍ରଭୁପାଦ ତାଙ୍କୁ ନେଇଛି। ଏତେ ଭକ୍ତ ଯାହାଙ୍କର ସ୍ଥାନର ଯାହାଙ୍କର ଅବଦାନରେ ଭଜନ କରୁଛନ୍ତି ସେମାନେ କିଛି ପାଇବେନି, ଯେମାନେ ଆଜି ମୂଳ ଅବଦାନ ତାଙ୍କ ଅବଦାନରେ ଆଜି ଇସ୍କନ ହେଇଛି, ସେମାନେ ଯେମିତି ଶୁଦ୍ଧ ଭକ୍ତଙ୍କୁ ସାହାଯ୍ୟ କରୁଛନ୍ତି ତାଙ୍କ ଗୁରୁଙ୍କ ବିଷୟରେ, ଶୀଘ୍ର ପାଇବେନି ଭଗବାନ ତାଙ୍କୁ ପ୍ରଭୁପାଦ ତାଙ୍କୁ ନେଇଛି, ବହୁତ ବଡ଼ ଆଙ୍ଗୁଳ ଢୁକୁଛି। ଅସମ୍ଭବ କାର୍ଯ୍ୟ, ଅସମ୍ଭବ କାର୍ଯ୍ୟ, ଛୋଟ ଦୋଷ ଦେଖିଲେ ହବ, ତୁମେ କର ତାପରେ ଜାଣିବ। ସେ ତୁମେ ପ୍ରଥମ ଯାଅ ନୂଆ ଜାଗାକୁ, ଯାଅ ସେଣ୍ଟରକୁ ଟେକ କର, ବିଗ୍ରହ ରଖ, ଗୋମାତା ରଖ, ବ୍ରହ୍ମଚାରୀ ଦର୍ଶନକୁ ରଖ, ତାପରେ ତୁମେ ଜାଣିବ ପ୍ରଭୁପାଦ କଣ କରିଥିଲେ, କଣ କରିଥିଲେ ସେ। ଆଉ ସେ ଗଲା ଯାଇକି ସେ ପଟ ପ୍ରଭୁପାଦଙ୍କ ସେ ପଟକୁ ଧରିକି ଯାଇ ପହଞ୍ଚିଲେ କେଉଁଠି, ମନ୍ଦିର, ମନ୍ଦିର ପହଞ୍ଚି ଡାକିଲି, କିଏ ତୁମର ଏଠି ହେଡ଼ ଅଛି, ଇ ବାବା କାହାନ୍ତି, ଇ ବାବା କାହାନ୍ତି, ମୁଁ ତାଙ୍କ ନା କେସ୍ କରିବି, କୋର୍ଟ କେସ୍ କରିବି, ତାଙ୍କୁ ପଚାରିବା ଆସିଲା ନା କୋର୍ଟ କେସ୍ କରିବି, ସେ ମୋତେ ଆନ୍ସର୍ ନଦେବେ ମୁଁ କୋର୍ଟ କେସ୍ କରିବି, କାହିଁ କୋର୍ଟ କେସ୍ କରିବେ କ'ଣ ଆଶ୍ଚର୍ଯ୍ୟ, ଇଆକି କହିଲେଣି ଯେ ସେ ନାହାନ୍ତି କୋର୍ଟ କେସ୍, କାହିଁ କାହିଁ କୋର୍ଟ କେସ୍ କରିବ, ନା ମୋ ସ୍ୱାମୀ ଆଙ୍କ ପାଇଁ ମଲେ, ନା କିଏ ତୁମ ସ୍ୱାମୀ, ସେ ତାଙ୍କ ନାଁ କହିଲା, ଇଂଲିଶ ନାଁ କହିଲେ, ଏସବୁ ଦେଖିଲି ଇ ପ୍ରଭୁ, ନା କ'ଣ ହେଲା, ଯେମିତି ଆଉ ମୁଁ ଭୁଲି ଗୋଟେ କଥା କହିବା ପାଇଁ, ତାଙ୍କ ସ୍ତ୍ରୀ କେବଳ ଜାଣନ୍ତି, ତାଙ୍କ ସ୍ତ୍ରୀ ଜାଣନ୍ତି ଇ ଶୋଇବା ପୂର୍ବରୁ ସେ ବାବାକୁ ଶୋଇଗଲା ପରେ ଭୁଲ କଥା କହିବ, ଇଏ କଣ ଗୋଟେ ଫଟୋ ଦେଖିକି, ସେ ତାଙ୍କର ସବୁ ପର୍ସନାଲ କଣ ବୁଝିପାରୁଛ କି, ଯେମିତି ମା ପୁଅ ରହିଛି ତାଙ୍କର ପର୍ସନାଲ, ସେ ତାର କଣ କହିବ, ଇଏ କଣ ଇଏ ତାକୁ କିଛି କହିପାରିବ, ପଚାରି ତାକୁ ପଚାରିବ, ପଚାରି କିଛି କହିବ, ତୁମେ କିଛି କହିବ କାହିଁକି ଏଟା କରୁଛୁ, ସବୁଠୁ ଖରାପ ତାଙ୍କୁ କିଛି କହିପାରିବ, କୌଣସି ବିଦେଶ କହିପାରିବ ତୁମେ ଏଟା କାହିଁ କରୁଛ, ଏଟା ଖରାପ ଭାବି ତାଙ୍କ କଥାରେ ଇଣ୍ଟରଭ୍ୟୁ, ସେ ଯଦି କଥା ହଉଛ ତୁମେ ଏଠି ଯିବନି, ସେ ଜଣ ଦୁଇ ଜଣ କଥା ହଉଛ ନା, ତୁମେ କେବେ ଏଠି ଯିବନି, ସେ ବହୁତ ଖରାପ ଭାବି, ଭଲ କଥା ହଉ କୃଷ୍ଣ କଥା ହଉ ତମେ ପଚାରିବ, ମୁଁ ଏଠି ପାର୍ଟିସିପେଟ କରିପାରିବି କି, ଆମର କଣ ଯିଏ ଜାଗା ତ ଭଡ଼ିକି ବସିବି, ଆଉ ପୁରା ବିପରୀତ ସଭ୍ୟତା, ସେଠି ତ ଅସୁବିଧା ନାହିଁ, ତାଙ୍କର ଠିକ କଥାରେ ମୁଣ୍ଡ ପୁରେଇବେ, ସବୁ ତାର କଣ ଟିଭି ଦେଖିଲା ଦେଖୁ, ସ୍ତ୍ରୀ ତାର କଣ ଟିଭି ଦେଖୁ, ସେ କୁଆଡେ ଯାଉଛୁ ଯାଉ, ଇଏ ତାର କୁଆଡେ ଯାଉଛୁ ଯାଉ, ତ ତୁ ପଚାରି କାହିଁକି ତୁମେ ଏମିତି କରୁଛୁ, କାହିଁକି କହିପାରିବି, ଇଏ ତାର ଫଟୋ ଦେଖେ ତା ମୁଁ ତକିଆ ମୁଁ ତୁମେ ରଖିଦେଇ କଣ ଦେଖୁ ଦେଖୁ, ମୋ ସ୍ୱାମୀ ଏମିତି ଦେଖନ୍ତି ଡେଲି, ଆଜି ବାବାଙ୍କର ଫଟୋ ଦେଖିକି ପୁରା ଇମୋସନ ହେଇଗଲେ, ଏମିତି ସର ଛାଡ଼ିଦେଲେ ବାବା କେସ୍ ତାଙ୍କ କୋର୍ଟ କେସ୍ କରିବୁ, ସେ ତାଙ୍କୁ ବୁଝେଇଲେ, ଆରେ ତୁମ ସ୍ୱାମୀ ଏମିତି ଭକ୍ତ ଥିଲେ, ଇଏ ନାହାନ୍ତି, ଇଏ ହେଉଛନ୍ତି ପ୍ରଭୁପାଦ, ସେଠି କଲା ପରେ ସେ ସେଠି ବୁଝିକି ଗଲେ, ତାପରେ ସେ ଭକ୍ତଙ୍କୁ ଜାଣିଲା, ଆରେ ଭକ୍ତ ଏମିତି ସର ଛାଡ଼ିଦେଇଛି, କାରଣ ଶୁଦ୍ଧ ଭକ୍ତଙ୍କ ସହିତ ସମ୍ବନ୍ଧ ରଖିଥିଲେ ବୋଲି, କାହାର କେଉଁ ଗତି ହଉଛି ସେ କଥା ଆମର ପୂଜାଚାର ମହାରାଜାଙ୍କର ତୀରବେଶ ପଡ଼ିଥିଲେ, କାହା କାହାର କଣ ଗତି ଆମେ ବାହ୍ୟ ସ୍ଥିତି ଦେଖିକି କହୁଛେ, କିନ୍ତୁ ଅନ୍ତିମ ସମୟରେ କାହାର କେଉଁ ଗତି, ସେ କଣ ଗୁରୁକୃଷ୍ଣ ପାଇଁ କରିଛି, ତା ଫଳଟା କିଏ ଦେବେ, ଗୁରୁକୃଷ୍ଣ ବାହାରୁ ଜଜ୍ କରି ଆମେ କିଛି କହିପାରିବା, କିଛି କହିପାରିବେ, ସିଏ ଜାଣନ୍ତି, ଦେଖ ଜୀବନ ସାରା ସେ ଦେଖା ନେଇଥିବ ଭଜନ କରୁନାହାନ୍ତି, ଅନ୍ତ ସମୟରେ ସେ ପ୍ରଭୁପାଦ ଦେଖିକି ସର ଛାଡ଼ୁଛନ୍ତି, କଣ କଣ ତାଙ୍କୁ ତୁମେ ବିଚାର କରି କହିବେ, ସମସ୍ତେ ଜୀବନରେ ଯେଉଁମାନେ ଭଗବାନଙ୍କୁ ପାଇଛନ୍ତି ଏ କଥାରେ ପଡ଼ିଥିଲେ, ସେମାନେ ପ୍ରତିକୂଳ ଅବସ୍ଥାରେ ହିଁ ପାଇଛନ୍ତି, ସମସ୍ତେ ପ୍ରତିକୂଳ, ଆଉ ସେ ପ୍ରତିକୂଳଟା କେମିତି ଶୁଣନ୍ତି, ସହାୟ କହିପାରନ୍ତି, ସମ୍ବନ୍ଧରେ ବର୍ତ୍ତମାନ ଭଗବାନଙ୍କ ସହିତ ଗୁରୁଙ୍କ ସହିତ, ପ୍ରଭୁ କଣ ଛାଡ଼ିଛି, ଯେତେ ଯାହା କଷ୍ଟ ହଉ କେମିତି ଛାଡ଼ିଛୁ, କେମିତି ଆମେ ଇଏ କରିବୁ? ବହୁତ ସୁନ୍ଦର ଏଇ ବିଦେଶୀ ପ୍ରଭୁ ଆମର ଯୋଉ ଭକ୍ତମାନେ ସବୁ ଅଛନ୍ତି ତାଙ୍କ ତ କେତେ ଜିନିଷ ଶିଖିବାକୁ ପଡେ। ମୋତେ ଯୋଉ ସୁଇଜରଲ୍ୟାଣ୍ଡର ଏଇଟା କଣ ଜୁରିକ, ଜୁରିକଟା ପୂର୍ବରୁ ଦେଖିଛି। ଆଉ ସବୁ ବିଦେଶ ଯେତିକି ଯୋଉ ପୋଲିସ ସବୁ ଦେଖୁଥିଲି ଏଇ ଯେ ଆମର ରାଧାଦେଶ କେତେ ନିଟ୍ ଆଣ୍ଡ କ୍ଲିନ୍ ସେମାନେ ରଖିଛ। ତୁମେ ନିଜେ ମନ୍ଦିରକୁ ଆସୁ ତୁମେ ତୁମେ ଅପରିଷ୍କାର କରୁଛ ଜାଣିପାର ଧୂଳି ଧୂଳି ଲାଗିଲାଣି ତାଙ୍କ ସେ କୌଣସି ମନ୍ଦିର ଗୋଟେ ଗୋଟେ ଧୂଳି ଡ୍ରପ୍ ଦେଖିପାରିବେ। ସବୁ ମନ୍ଦିର ପରିଷ୍କାର ପରିଚ୍ଛନ୍ନ ହେଇକି ରହିଥିବ, କି କଥାବାସ ବେଶୀ କରିବେନି। ଜପ କରୁଥିବେ ପ୍ରବୋଧ ମହାମନ୍ତ ଷୋହଳ ଆଉ ପ୍ରବୋଧ ଅନୁବାଦ ପ୍ରସ୍ତୁତି ଜପ କରୁଥିବେ ବହୁତ ସିଷ୍ଟମାଟିକାଲ ତାଙ୍କ ସହ ତାଙ୍କ ସ୍ଥିତି ନାହିଁ। ସୁଧ ଭକ୍ତଙ୍କୁ ତ ମାନୁଛନ୍ତି ନା, ଏଇଟା ଗୋଟେ ବଡ ଜିନିଷ ନୁହେଁ। ସେ ଭଗବାନ ଜାଣନ୍ତୁ ନ ଜାଣନ୍ତୁ ପ୍ରଭୁପାଦ ନାଁ କହିଲେ ସେ ଖୁସି ହେଲେ ବିଧାୟକ ଭୌତିକ ଅଧିକ ହୃଦୟରେ ଜଣେ ସାଧୁଙ୍କ ଦ୍ୱାରା ସ୍ଥାନ ପାଇବା ଛୋଟିଆ ଜିନିଷ। ସେଠୁ ଆମେ ଭାରତୀୟ ଲୋକ ଆମେ ଆଜି ତାଙ୍କୁ ସେତିକି ଆମେ କଣ ଦେବୁ ତାଙ୍କଠୁ ବଡ କିଏ ସାଧୁ ଅଛି? ଆମେ ଆମେ ଆଉ ଜିନିଷ ତୁ ତ ଜାଣିଛୁ ଉପଲବ୍ଧିର ବିଷୟ ହଉନି ନା ସବୁ ଜିନିଷ ସମୁଦ୍ର ନହେଲେ ଏସବୁ ଯେତେ ତତ୍ଵ ଯାହା ସୁବିଧା ଅସୁବିଧା ଦୁଃଖ ସୁଖ ଏସବୁ ଉପଲବ୍ଧ ବିଷୟ କିଛି ହବନି। ସମୁଦ୍ର ଧର୍ମ ଗୁରୁକୃଷ୍ଣ ସହିତ ରଖିବାକୁ ପଡିବ, ତାଙ୍କ ମୁଖକୁ ଚାହିଁବାକୁ ପଡିବ, ଜଣେ ସୁଧଭକ୍ତଙ୍କ ମୁଖକୁ ତୁମକୁ ଚାହିଁବାକୁ ପଡିବ, ପରମ୍ପରା ଆଚାର୍ଯ୍ୟମାନଙ୍କର ମୁଖକୁ ଚାହିଁବାକୁ ପଡିବ। ତାପରେ ତୁମେ ସହ୍ୟ କରିପାରିବ, ପ୍ରାର୍ଥନା କର, ତାକୁ ତୁମେ ବ୍ୟବସ୍ଥା ଆସିବ। ଏମିତି ତୁମେ ଦେଖ ଏଇ ଜଗପତି ମାନେ ସେଭଳି ବିପରୀତ ଅବସ୍ଥା ଥିଲା, ତେଣୁ ଏମାନେ ଯାଇକି ପହଞ୍ଚିଗଲେ। ସେମାନେ ତାଙ୍କର କୃଷ୍ଣଙ୍କର କଥା ଶୁଣି ମନ ପୁରା ସମ୍ଭ୍ରମ ହେଇଗଲା। ଆଉ ଆକ୍ଷିପ୍ତ ଚେତସ ତତ୍ ଦର୍ଶନ ଉତ୍ସୁକା, ସବୁବେଳେ ଦର୍ଶନ ଅଚ୍ୟୁତ ଆସିଛନ୍ତି, କୃଷ୍ଣ ଆସିଛନ୍ତି ଶୁଣିକି ପୂର୍ବରୁ ତାଙ୍କ ସବୁବେଳେ ଇଚ୍ଛା ଥିଲା ଦର୍ଶନ କରିବା ପାଇଁ ଯିବୁ। ଭାବ ଶାସ୍ତ୍ର ଉପରେ ପଳେଇ ଗଲେନି କି କେବେ ସ୍ୱାମୀ କହିପାରୁନାହାନ୍ତି ଯେ କେତେ କଷ୍ଟ ସ୍ୱାମୀ କେବେ କହିପାରୁନାହାନ୍ତି କୃଷ୍ଣଙ୍କୁ ଦେଖିବା ପାଇଁ ଯିବୁ। ଏଣେ କଷ ଯିବେ କେମିତି କଷ ଜାଣିବ ତାଙ୍କ ସ୍ତ୍ରୀ ମାନେ ଯାଇଛନ୍ତି କେଉଁଠି କି ଗୋପପୁରକୁ, ତାଙ୍କ ବ୍ରାହ୍ମଣଙ୍କୁ ରଖିବ ନା ସ୍ତ୍ରୀଙ୍କୁ ରଖିବ? କେତେ କଷ୍ଟ ସହିଛନ୍ତି, ନିତ୍ୟତ ଦର୍ଶନ ଉତ୍ସୁକ ପ୍ରତିଦିନ ତାଙ୍କ ଦରକାର। କାଳେ କୃଷ୍ଣଙ୍କର ଗାଈ ଚୋର ଚୋର କଣ ମଧୁରକୁ ଆସିବେନି କି ପଳେଇ ଆସିବେ କାଳେ ଅଛି, କିମ୍ବା ମୁଁ ଯାଇଥିବି କଣ କୃଷ୍ଣ କଣ ଦେଖା ହବନି କି? ଶୁଣିଦେଲେ କୃଷ୍ଣ ଏଠି ଆସିଛନ୍ତି ସମ୍ଭ୍ରମ ସମ୍ଭ୍ରମ ଜାଗ୍ରତ ହେଇଗଲା, ପୁରା ଭାବ ଜାଗ୍ରତ ହେଇଗଲା। ଯିବି 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 ମୁଁ ଦର୍ଶନ କରିବି, ସବୁ ବାହାରି କୃଷ୍ଣ ଦର୍ଶନ କରିବା ପ୍ରତିକୂଳରେ ଯିଏ ସହିକି ରହିଛି ସେ ସୋମବାର ଚାଲିଗଲେ ସେ ପୁରୁଣା ଲୋକ ତ ସବୁ ଭଲ ଭଲ କଥା କହିକି ଯାଇଛନ୍ତି, ସବୁ ସେଇଟା ଆଜିକାଲି ମିଳିବନି, ସେସବୁ ମିଳିବନି କାରଣ ପୁରୁଣା ଲୋକମାନଙ୍କର ଭଲ ଗୁଣ ସବୁ ଥିଲା। ଆଜିକାଲି ନୂଆ ଛୁଆ ଏମାନେ ତ ଆଙ୍କୁ କଣ ଆଙ୍କୁ ତୁମକୁ ସେ ପାଠ ପଢ଼ି ଜାଣିବେ, ତାଙ୍କର ସବୁ ଯୋଉ ବୁଦ୍ଧି ରହିଛି ସେ ଭାବନ୍ତି ଏଇ ବୁଦ୍ଧିଟା ହଉଛି ସ୍ପିରିଚୁଆଲ ବୁଦ୍ଧି। ପୁରୁଣା ଲୋକମାନଙ୍କର ବହୁତ ଶିକ୍ଷା ଅଛି, ସେମାନେ ବହୁତ ଜିନିଷ ଜାଣିଛନ୍ତି ଆଉ ବହୁତ ଜିନିଷ କୁହନ୍ତି। ସେସବୁ ଗୁରୁଦେବ ମୁଁ ଶିଖିଥିଲେ, ଗୁରୁଦେବ ସେ ଟିକେ ଶୋଇପାରନ୍ତିନି, ଘର ଛାଡ଼ିକି ଆସିଥିଲେ ସେଠି ଶୋଇପାରନ୍ତି, ବହୁତ କମ୍ ବୟସରେ ତାଙ୍କ ପିଲାମାନେ ଛୋଟ ଛୋଟ ପିଲା କେହି ବିହାର ହେଇଥିଲେ, ସେ ଗୁରୁଦେବଙ୍କ ନାମ ଗୁରୁଦେବ ସାହାଯ୍ୟ କରିବେ, ଆପଣ କେହି ସାହାଯ୍ୟ କରୁନାହାନ୍ତି, କେହି ଗୁରୁଦେବଙ୍କୁ ସାହାଯ୍ୟ କରିବାକୁ ନଥିଲେ କାରଣ ସେତେବେଳେ ଗୁରୁଦେବ ମନ୍ଦିର କମ୍ପ୍ଲିଟ୍ କରିବାକୁ ପଡିବ, ନହେଲେ ମନ୍ଦିର ସେ ରହିପାରନ୍ତି ନ ରହିପାରନ୍ତି ଦାୟିତ୍ୱରେ। ଗୁରୁଦେବ ସେ କହିଲେ ମୋର ପାଞ୍ଚଟା ମୁଣ୍ଡ ଦରକାର, ପାଞ୍ଚ ଜଣ ଲୋକ ଦରକାର ଯିଏ ମୋ ଗୁରୁଙ୍କର କାମ କରିବ। ସେତେବେଳେ ଆମେ ଯୋଉ ଚୈତନ୍ୟ ମହାରାଜ ଅଛନ୍ତି ସେଇ ପ୍ରଥମେ ଘର ଛାଡ଼ିକି ଛୋଟ ଛୁଆ ସବୁ ଛୋଟ ଛୁଆ ପଳେଇ ମୋ ଗୁରୁଙ୍କ ସାହାଯ୍ୟ କରେ ଚାଲି ଛାଡ଼ିଦେଲା। ତାପରେ ସ୍ୱୟଂ ମହାରାଜ ବି ଯାଇଥିଲେ, ସ୍ୱୟଂ ପ୍ରଭୁ ସେ ଚାକିରି ଛାଡ଼ିଥିଲେ, ତାଙ୍କ ଝିଅ ସବୁ ଆଇ ନାହାନ୍ତି, ଛୋଟ ଛୋଟ ଛୁଆ ସବୁ ଟିକ ଟିକ ଏଡ଼ି ପଡ଼େ ଟିକ ଟିକ ଛୁଆ ଛାଡ଼ି ପଡ଼େ, କିନ୍ତୁ ସେ ଟିକେ ଶୋଇପାରନ୍ତି। ପୁରୁଣା କାଳ ଲୋକ ତ ଭାରି ଟ୍ରାଡିସନାଲ ଲୋକ ଶୋଇପାରନ୍ତି, କିଏ କ'ଣ ଟିକେ କହିଦେବ ଶିଖୁ, ସେ ଗୁରୁଦେବଙ୍କୁ କହିବ ଗୁରୁଦେବଙ୍କୁ ଶୋଇପାରିବି ମଠ ମନ୍ଦିରରେ ଏମିତି ହେଉଛି ଏତେ କଥା, ଗୁରୁଦେବ ଭାରି ସ୍ୱୟଂ ସୁବିଧା ଟିକେ ସହ୍ୟ କର ସହ୍ୟ କର, ନ ଶୋଇଲେ ମଧ୍ୟ କୃଷ୍ଣଙ୍କୁ ପାଇବ, ଆମ ଜୀବନରେ ଆମେ କେତେ ଶୋଇଛୁ ଦେଖୁଛ, କେତେ ଆମେ ଶୋଇଛୁ, ଆଜି ଶହିଛୁ ବୋଲି ଭଗବାନ ଆମକୁ ଟିକେ ରଖିଛ, ତୁ ଶହି ମାନେ ତୋ ଚଲାପତ୍ର କିଏ ଫୁଲ ଝିଅ ଶହିଛ ଟିକେ, ସେ ଶିଶୁ ସମ୍ଭାଳ ସେ କୁହନ୍ତି ସେ ଯେ ଶହିଛି କଷ୍ଟ ତା ପାଇଁ ମୁକୁଟ ସଜାଡ଼ି ଦିଅନ୍ତି ହରି, ଅନ୍ତକାଳେ ତାକୁ ପିନ୍ଧାଇ ଦିଅନ୍ତି ନିଜ ହସ୍ତ ଚକ୍ର ଧାରି, ସବୁବେଳେ ସେ କହୁଛି ସେ ସୁପୂର୍ଣ୍ଣ ପଦ ସବୁ କୋଉଠୁ ସବୁ କମଲେ କଲେଶ୍ୱର କରନ୍ତି, ଯେ ଶହିଛି କଷ୍ଟ ତା ପାଇଁ ମୁକୁଟ ସଜାଡ଼ି ଦିଅନ୍ତି ହରି। ତୁମେ କହିଲେ ହଉଛୁ ମୁଁ ଆରାମରେ ଆସି ଗୋଟେ ବଡ ପୋଷ୍ଟ ପାଇଦେଇକି ଡିଆଁ ମାରିବା କି ମୋତେ ସବୁ ଲୋକ ଗୋଟେ ମୋତେ ବହୁତ ବଡ ଲୋକ କହିଦେବେ, ଇଏ ଆଇଡିଆକୁ ମୁଣ୍ଡ ଭିତରୁ ବାହାର କରିଦେବାକୁ ପଡିବ। ଦେଖ ଯେଉଁମାନେ ଆଜି ଭଗବାନ ପାଇଁ ସେମାନେ କେତେ କଷ୍ଟ କରିଛନ୍ତି ଜୀବନରେ, ଆଉ ତୁମେ ଭାବରେ ବାପ କଷ୍ଟ କରିଛି ପୁଅ ଧନକୁ ସେ ଖାଇକି ସେ ଉଡେଇବ ଯେମିତି ସେ ପୁଅ ସେ କି ସୁଖ ପାଇବ କି, ତୁମେ ଭାବରେ ସାଧୁଗୁରୁ ସବୁ କରିଦେଇଛ, ତୁମେ ଆସିକି ଆରାମସେ ରହିକି ଭଜନ କରିଦେବ, ଭଜନଟା ଆରାମରେ କେବେ ହୁଏ ନା, ଭଜନଟା କଷ୍ଟ ଯିଏ କରିଛନ୍ତି ତାଙ୍କର ଭଜନ ହେଇଛି, ଯିଏ କଷ୍ଟ କରିଛନ୍ତି ତାଙ୍କ ମୁଣ୍ଡରେ ମୁକୁଟ ବନ୍ଧା ସେ କୋଉଠୁ ପଦାଶଙ୍କର କଲେକ୍ସନ କରନ୍ତି ମହାରାଜ କୁହନ୍ତି, ଦେଶ ହେଇଛି କଷ୍ଟ ତା ପାଇଁ ମୁକୁଟ ସଜାଡ଼ି ରଖନ୍ତି ହରି, ହରି ତା ପାଇଁ ମୁକୁଟ ସଜାଇକି ରଖିଥିବେ, ଏବେ ପିନ୍ଧେଇବେନି ତାକୁ ସେ କଷ୍ଟ ଏତେ କରିଛି ନା, ଅନ୍ତକାଳେ ତାକୁ ପିନ୍ଧାଇ ଦିଅନ୍ତି ନିଜ ହସ୍ତ ଚକ୍ରଧାରୀ, ଚକ୍ରଧାରୀ ନିଜେ ଅନ୍ତକାଳ ତାକୁ ପିନ୍ଧିଦେ, ଯାହା ବାପା ତୁମେ ଏତେ କଷ୍ଟ କରିଥିଲୁ ଯା ତମ ପାରିକି ଯୋଗ ଦେଉଛ, ଆଉ ତୁ ତ ଚିଙ୍ଗୁଡ଼ି ମାଛ ଭଳିଆ ହଉଛ ଟିକେ କଣ କଷ୍ଟ ଦେଖୁଛି କି ନ ଦେଖୁଛ ନା ନାହିଁ, ତମେ ଛୋଟ 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 ଟିକେ କଣ ନା ଯେ ଦେଖୁଛି ତୁ କି ଭାଗ କି ଭକ୍ତ ତୁମେ କେତେ ସହିବାକୁ ପଡିବ, ଆଉ କଷ୍ଟ ନ ସହିବ ତମ ମୁକୁଟ କିଏ ଲାଷ୍ଟକୁ ଦବ ନା କଣ, କୃଷ୍ଣ କୃଷ୍ଣ ଦେଖିବି କେତେ ସହିଛି କେତେ କଣ କରିଛି, ଏତିକି ସହିଲା ପରେ ଯାହା ହଉ ସବୁଦିନ ମୋତେ ଦେଖୁଛି, ସବୁଦିନ ମୋତେ ଟିକେ ଫୁଲମାଳ ଦେଇଯିବା, ସବୁଦିନ ମୋତେ ସେବା କରୁଛି, ଏତେ ଦିନ ତ ଏଇଟା କରିଛି କଷ୍ଟ ସହି ସହି, ସଂସାର ରହିବାଟା କଣ ଏକୁଟିଆ ରହିବାଟା କଷ୍ଟ, ସଙ୍ଗ ରହିବାଟା କଷ୍ଟ, କଷ୍ଟଟା ସଂସାର ତା ଭିତରେ ରହିକି ସେ ମୋର ସେବା କରୁଛି, ଆମେ ଖାଲି ଭାବୁଛେ ସବୁ ସହଜିଆ ଧନ୍ଦାରେ ସବୁ ସବୁ ଆସିବୁ, ଖାଲି କଣ ଆସିଗଲୁ ମଠକୁ ଆସିଗଲୁ ସାଙ୍ଗେ ସାଙ୍ଗେ ଆମେ ସବୁ ବ୍ୟବସ୍ଥା ହେଇଗଲା ଫଟ ଫାଟ, ତା ପରଦିନ ଶୁଦ୍ଧ ଭକ୍ତ ମଧ୍ୟ ସାର୍ଟିଫିକେଟ୍ ମିଳିଯିବ, ଦଶ ପଚାଶ ଜଣ ପଛରେ ପଠେଇବେ ତାପରେ ମୁଣ୍ଡ ଶୁଦ୍ଧ ଭକ୍ତ ହେଇଗଲେ, ଏଇସବୁ ଫାଲ୍ତୁ ଆଇଡିଆ ମୁଣ୍ଡ କାଢିବାକୁ ପଡିବ, ଏ ଭ୍ରମ ଏଇଟା ତୁମେ ତୁମ ମୁଣ୍ଡଟା ଯଦି ଅଛି ତାପରେ ନିରାଶ ଘରକୁ ପଳେଇବାକୁ ପଡିବ, ତୁମେ ଦେଖ ପ୍ରଭୁପାଦ କଣ କହୁଛ, ତୁମେ ପ୍ରିଭିୟସ୍ ଆଚାର୍ଯ୍ୟ ମାନଙ୍କୁ ଦେଖ ଜୀବନରେ ସେମାନେ କେତେ କଷ୍ଟ କରିଛନ୍ତି, ତୁମେ ତୁମେ ସେଥିପାଇଁ ଚିନ୍ତା କର ମୁଁ କଣ କରିଛି, ମୁଁ କଣ ପାଇବା ପାଇଁ ଚାହୁଁଛି, ମୁଁ କଣ କରିଛି, ଏଇଟା କରିନ ଆଶା କାହିଁକି ତୁମେ କରୁଛ, ତୁମେ ଯଦି ଗୁରୁକୃଷ୍ଣ ପାଇଁ କିଛି କରିନ ତୁମେ କିଛି ଆଶା କରନି, ତୁମ ଆଶାଟା ନିରାଶ ହେଇଯିବ, ତୁ କରିନ ଭଗବାନ ପାଇଁ କଷ୍ଟ କରିବାକୁ, ତାହେଲେ ସେ ମୁକୁଟ ପିନ୍ଧିବ ତୁମେ ନହେଲେ ହବ, ଗାଁ ଲୋକ କୁହନ୍ତି କଷ୍ଟ କଲେ କୃଷ୍ଣ ମିଳନ୍ତି, ଆଉ ତୁମେ କଣ ସୁଖ ସୁବିଧା ସବୁ ବ୍ୟବସ୍ଥା ହେଇଯିବ, ତୁମେ ଆସି ଭଗବାନଙ୍କୁ ପାଇକି ଚାଲିବ ନା କଣ, ମୋର ପାଇଁ ରାସ୍ତା ହେଇଛି, ଏ ଜିନିଷ ନୁହେଁ, ଆଉ କଷ୍ଟଟା ତୁମେ ସହିବରେ କେତେ ତାର ସମ୍ବନ୍ଧ ରହିବ, ଗୁରୁକୃଷ୍ଣଙ୍କ ସମ୍ବନ୍ଧ ରହିବ ସବୁ କଷ୍ଟ ତୁମେ ସହିବ, ସବୁ କଷ୍ଟ ସହିବ କଣ କରିବ, ଆସି ସମାଧାନ ରଖିବା ତୁ ଛାଡ଼ିଦବା ଅଧା ରାସ୍ତାରେ ଛାଡ଼ିବା, ଆଉ ଚାଲ ଗଲା ତୁମେ ଗଲା, ଆଉ ସରଳ ଚିତ୍ତ ଯେଉଁମାନେ ସରଳ ଯେଉଁମାନଙ୍କ ଜୀବନ ହଉଛି ସରଳ ସିମ୍ପୁଲ ଫର୍ମୁଲାରେ ଯାଆନ୍ତି, ଏଇଟା ଶୁଣିଲେ କଷ୍ଟ ଲାଗିବ କିନ୍ତୁ ସିମ୍ପୁଲ ଫର୍ମୁଲା ଯେଉଁମାନେ ଯାଆନ୍ତି, ସୁଖ ହଉ ଦୁଃଖ ମୁଁ ଘର ଛାଡ଼ିଛି ଭଗବାନ ପାଖରେ ରହିକି ମୁଁ ଆଉ ଅଳସୁଆ ହେବିନି, ମୋର ଯେତିକି ବୈଷ୍ଣବ ନିୟମ ଗୁରୁ ଆଚାର୍ଯ୍ୟ ପ୍ରିନ୍ସିପଲ ମାନଙ୍କରି ମୁଁ ସରଳ ଚିତ୍ର ସବୁ ଗ୍ରହଣ କରିକି ଚାଲିବି, ତାପରେ ଯାହା ବ୍ୟବସ୍ଥା ଆସେ ମୋ ପାଇଁ ମୁଁ ତା ଅପେକ୍ଷା କରିବି। ଆମର ଗୁରୁଦେବ ଗୋଟେ କଥା କୁହନ୍ତି, ସେଇଟା ମୁଁ ସବୁବେଳେ ଆଜି ପର୍ଯ୍ୟନ୍ତ ମୋ ହୃଦୟରେ ରେଖା, ଗୁରୁଦେବ କହିଲେ ତୋ ଭାଗ୍ୟରେ ଯୋଉଟା ଅଛି କି ଛଡ଼େଇକି ନେଇପାରିବ, ଆଉ ଯୋଉଟା ଭାଗ୍ୟର ନାହିଁ ସେଟା କି ଯୋଡ଼ି ପାରିବ, ବୁଝିପାରୁଛ କି ନାହିଁ, ତୁମ ଭାଗ୍ୟରେ ଯୋଉଟା ଅଛି ସେଟା ତୁମକୁ ମିଳିବ ହିଁ, ତାକି ନେଇଯିବେ କି କିଏ ହିଁ ନେଇପାରିବେ, ଆଉ ଯୋଉଟା ନାହିଁ ସେଟା କି ଯୋଡ଼ି ଦେଇପାରିବେ, ମୋ ଭାଗ୍ୟରେ ଯାହା ଥିବ ମୁଁ ସେ ମିଳିବ, ମୋର ଭଗବାନ ସେବା କରିକି ମୋ ଚାଲିବ, ଆପଣଙ୍କ ଯୋଜନା କାହିଁକି ତିଆରି କରିବେ, ସବୁବେଳେ ସବୁବେଳେ ଭଗବାନଙ୍କ ଉପରେ ନିର୍ଭର କରିବାକୁ ପଡିବ, କୃଷ୍ଣ ଗୁରୁ କୃଷ୍ଣଙ୍କ ଉପରେ ସମ୍ବନ୍ଧ ସ୍ଥାପନ କର, ସବୁବେଳେ ତାଙ୍କ ତାଙ୍କ ମୁଖକୁ ଦେଖ, ଭଗବାନଙ୍କୁ ଦେଖ, ପ୍ରଭୁ ଆଜି ଏଠି ଅଛନ୍ତି, ପ୍ରଭୁଙ୍କର ଆଚାର୍ଯ୍ୟଙ୍କର ବିଗ୍ରହ ତାଙ୍କର ସେବା, ଆଚାର୍ଯ୍ୟଙ୍କ ପ୍ରାର୍ଥନା ପ୍ରଭୁପାଦ ଗୁରୁ ଆଚାର୍ଯ୍ୟ ପ୍ରାର୍ଥନା କରିକି ସମ୍ବନ୍ଧ ଗୋଟେ ଦୃଢ କରିଦେବ ସହିପାରିବ, ନ ହବ ନ ହବ ନ ନେଇପାରିବ, ଆଇ ଆଜି ଏତିକି ସହିଥିଲେ ବୋଲି ଏତେ ଦିନରୁ ଆଜି କୃଷ୍ଣ ନିଜେ ଡାକରା ପଠେଇଲେ, ସିଏ ଆସିଥିଲେ କହନେ ଯଦି ଯଜ୍ଞପତି ତୁ ଯଦି ବିଚାର କରୁନା ଆଉ ଗୋଟେ ଆଉ ଗୋଟେ ସାଇଡ଼ କିନ୍ତୁ ପଳାଅ, କୃଷ୍ଣ ଆଜି ପଠେଇଲେ ଯଜ୍ଞପତି ମାନଙ୍କ ପାଖକୁ। ଆଚ୍ଛା ଯଜ୍ଞପତି ମାନେ ଯଦି ନିଜେ ଆସିଥାନ୍ତେ ଆଜି କେତେ ଅସୁବିଧା ହେଇଥାନ୍ତା, ସ୍ୱାମୀମାନଙ୍କ ପାଇଁ ଅସୁବିଧା, ତାଙ୍କ ପାଇଁ ଅସୁବିଧା, କଂସ କଣ କରିଥାନ୍ତା, ଝଗଡ଼ା କରିଥାନ୍ତା। ଆଜି ଭଗବାନ ଏମିତି ଲୀଳା କଲେ ଶହେ 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 ଲାଷ୍ଟ ମୋମେଣ୍ଟରେ ନିଜେ ଡକେଇ ପଡ଼ିଲେ ଆସ ବ୍ୟବସ୍ଥାଟା ଭଗବାନ କରିବେ ନା, ପ୍ରଭୁ ବ୍ୟବସ୍ଥା କରିତେ ଗୋଟେ ଯିବ ପାଇଁ, ତାଙ୍କ ପାଇଁ ଆମକୁ କିଛି କରିବାକୁ ପଡିବ, ତାଙ୍କର ପ୍ରତି ତାଙ୍କୁ ପ୍ରାର୍ଥନା କରିବାକୁ ପଡିବ, ଗୁରୁ ବିଷ୍ଣୁ ପ୍ରାର୍ଥନା କରିବାକୁ ପଡିବ, ମୋତେ ଆପଣ ସେବା ନିଯୁକ୍ତ କରାନ୍ତୁ, ମୋର ଦାୟିତ୍ୱ ଆପଣ ନିଅନ୍ତୁ, ସବୁ ଦାୟିତ୍ୱ ଆପଣଙ୍କର। ହରେ କୃଷ୍ଣ ଜୟ ଗ୍ରନ୍ଥରାଜ ଭାଗବତମ କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ।